श्रीमद्भगवद्गीता दशम स्कंद बावन अध्याय श्लोक 27 द्वारकां समभ्यत्य द्वारकां समभ्यत्य प्रतिहारे प्रवेशितः अपश्यद् आद्यं पुरुषम् आसीनं काञ्चनासने द्वारकांसा समभ्येत्य प्रतिहारैः प्रवेशितः अपश्यदाद्यं पुरुषम् आसीनं काञ्चनासने द्वारकांसा समभ्येत्य प्रतिहारैः प्रवेशितः अपश्यदाद्यं पुरुषम् आसनं काञ्चनासने द्वारकांसा समभेत्य प्रतिहारैः प्रवेशितः अपश्यदाद्यं पुरुषम् आसनं काञ्चनासने द्वारकांसा समभेत्य प्रतिहारैः प्रवेशितः
आसीनं काञ्चनासने
द्वारकांसा समभेत्य प्रतिहारैः प्रवेशितः अपश्यदाद्यं पुरुषम् आसीनं काञ्चनासने हरिकृष्ण पुस्तभक्तृंद आपमे अमर भागवत कथा को स्वागत जनाऊु तेणु ये कथा चलती गंगा नदी तटे सुखदेव गोस्वामी परिकेत महाराज को 60,000 मंदिर सुमान सहित ये भगवान द्वारका लीला वर्णना कर भगवान प्रथम लीला वर्णना करा जाए भगवान विवाह कर रुक्मिणी प्रथम राणी पाट राणी होती रुक्मिणी से विवाह प्रसंग चलती तेणु रुक्मिणी आम गतकाल आलोचना करुले कि भाव से बहुत मन दुखरे दुर्मना भूष बहुत प्रकार मन दुख होता आशा नाला से विवाह करे विवाह करें कृष्ण को कारण यह भाव व्यवस्था होता ताकर शिशुपाल सहित बहुत निश्चिंत हो जाए 99.99% राति पाइले राति पाइले हम आ कि समय ना कि करहबना कि जो पठेले ब्राह्मण को गोटे चिठी लिखिक पठे वार्ता ये अध्याय शीर्षक हो श्री रुक्मिणी श्रीकृष्ण प्रति रुक्मिणी वार्ता तेणु सुंदर भाव में आमर अद्वैत प्रभु ये रचना लिखिंट सुंदर भाव सबकि सुंदर भगवान कथा भगवान सबकि अक्षर मत से भाव भगवान तो अक्षर बहुत सुंदर वर्णना करते बड़े जयदेव गोस्वामी रचना करुले गीत गोविंद से लिखिपारे ना गोटे कथा राधा कृष्ण जो लीला चलती से भगवान कहते देही पाद पल्लवम उदारम ତୁମର ପାଦକୁ ମୋର ମସ୍ତକରେ ସ୍ଥାପନ କର। ଏ କେମିତି ଲେଖିବେ ଜୟଦେବ ଗୋସ୍ୱାମୀ? ଲେଖିପାରିଲେ ନାହିଁ, ଚାଲିଗଲେ ସ୍ନାନ କରିବା ପାଇଁ। ଆ ଭିତରେ ଭଗବାନ ନିଜେ ଆସି ଲେଖିଦେଇ ପଳେଇଗଲେ। ସେ ଅକ୍ଷର ରହିଛି ଭଗବାନଙ୍କର, କେତେ ଅକ୍ଷର, ସୁନ୍ଦର ଅକ୍ଷର। ଯାହାର ଯେତେ ସୁନ୍ଦର ଅକ୍ଷର ତାହାର ସେତେ ସତ୍ୱଗୁଣର ଆଧିକ୍ୟ ରହିଛି। ଯାହାର ଯେତେ ଗୁଣ, ଏ ଅକ୍ଷର ଏତେ ସୁନ୍ଦର ନାହିଁ, ସେ ତାର ଗୁଣ ମଧ୍ୟ ସେଭଳିଆ ନୀଚ ଗୁଣ ରହିଛି। ସତ୍ୱ ରଜ ତମ ତିନୋଟି ଗୁଣର କଥା ସବୁ ଚାଲିଛି, ସବୁ ଜିନିଷ ଗୁଣର ପ୍ରଭାବ ରହିଛି। ରୂପ ଗୋସ୍ୱାମୀଙ୍କର ଯେତେବେଳେ ଅକ୍ଷର ରଚନା କରିଥିଲେ, ତାଳପତ୍ରରେ ରଚନା କରିଥିଲେ, ଏତେ ସୁନ୍ଦର ମୋତି ଭଳି ଅକ୍ଷର ବୋଲି କୁହାଯାଇଛି ଚୈତନ୍ୟ ଚରିତାମୃତରେ। ମହାପ୍ରଭୁ ନିଜେ ତାକୁ ପ୍ରଶଂସା କରୁଛନ୍ତି, ତେଣୁ ଇଏ ଅକ୍ଷରକୁ ଦେଖିକରି ତେଣୁ ପ୍ରଶଂସା କରିବ, କେତେ ସୁନ୍ଦର ଅକ୍ଷର ରହିଛି। ଏ ସତ୍ୟଗୁଣ ପ୍ରାଧାନ୍ୟ ରହିଛି, ସତ୍ୟଗୁଣ ପ୍ରାଧାନ୍ୟ ଥିଲେ ଅକ୍ଷର ମଧ୍ୟ ସେଇଭଳି ଭାବେ ସୁନ୍ଦର ହେବ। ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନ ପଠେଇଲେ ସେ ବ୍ରାହ୍ମଣଙ୍କ ହାତରେ, ଗତକାଲି ଆମେ ଆଲୋଚନା କରୁଥିଲେ, ତେଣୁ ସିଏ ଆସି ପହଞ୍ଚିଗଲେ, ଦ୍ୱାରକାରେ ଆସି ପହଞ୍ଚିଗଲେ। ସେଇଠୁ ଆମର କଥା ଆରମ୍ଭ ହେବ। ଦ୍ୱାରକା ଲୀଳା, ଦ୍ୱାରକା ସମୁଦ୍ର ମଝିରେ ଦ୍ୱାରକା ନିର୍ମାଣ ହୋଇଛି, ଦ୍ୱାରକା ନଗର ସମୁଦ୍ର ମଝିରେ। ତାକୁ ପ୍ରବେଶ କରିବା ଯେମିତି ଆମେ, ଯଦି ବ୍ରିଜ୍ ନଥାନ୍ତା ତାହେଲେ ସମ୍ବଲପୁରରୁ ବୁଲାକୁ ଆସିନଥାନ୍ତା। ନଦୀ ରହିଛି, ନଦୀ ପାହାର କରିକି ଡଙ୍ଗା ଭଙ୍ଗା କରିକି କେତେ କ'ଣ କରିକି ଆସିବାକୁ ପଡ଼ିଥାନ୍ତା। ସେଇଭଳି ଭାବରେ ଭଗବାନ କିଛି ବ୍ୟବସ୍ଥା କରିଛନ୍ତି, ଯେଉଁଭଳି ଆମେ ଯାଇଥିଲୁ ଥରେ ଭେଣ୍ଟ ଦ୍ୱାରକା ବୋଲି କୁହାଯିବ ସେଇଟାକୁ। ଦ୍ୱାରକା ଭିତରେ ମଧ୍ୟ ଭଗବାନଙ୍କର, ଭଗବାନ କୃଷ୍ଣ ଦ୍ୱାରକାଧୀଶଙ୍କର ମନ୍ଦିର ଅଛି, ଆଉ ସମୁଦ୍ର ଭିତରେ ମଧ୍ୟ ଗୋଟେ ରହିଛି ଯେଉଁଠି ଦ୍ୱାରକା ଥିଲେ। ଆଉ ଅବଶେଷ କିଛି ରହିଛି, ଭଗବାନ ଚାଲିଗଲା ପରେ ଦ୍ୱାରକା ଧ୍ୱଂସ ହୋଇଗଲା, ସମୁଦ୍ର ଦ୍ୱାରା ଧ୍ୱଂସ ହୋଇଗଲା, କିନ୍ତୁ ଭଗବାନଙ୍କର ଧାମ କେବେ ଧ୍ୱଂସ ହେବ ନାହିଁ। ସେ ଯାହା ବି ହେଉ, ଏଇଭଳି ଭାବରେ କିଛି ପରିମାଣ ରହିଛି ଦ୍ୱାରକାର ଅଂଶ କିଛି ରହିଛି। ଆମେ ଯାଇଥିଲୁ ସେଠି ଦର୍ଶନ କରିବା ପାଇଁ, ଆମକୁ ସୌଭାଗ୍ୟ ମିଳିଥିଲା ଦ୍ୱାରକା, ଦ୍ୱାରକା ଲୀଳା। ତେଣୁ ଏଇଭଳି ଭାବରେ ଦ୍ୱାରକାରେ ବ୍ରାହ୍ମଣ ଜଣକ ଦ୍ୱିଜ ବୋଲି କୁହାଯାଇଛି ତାଙ୍କୁ, ଦ୍ୱିଜ କଶ୍ଚିତ୍ କୃଷ୍ଣ କ'ଣ ପୂର୍ବ ଶ୍ଳୋକରେ କୁହାଯାଇଛି ନା, ଦ୍ୱିଜ, ହଁ ଦ୍ୱିଜ କଶ୍ଚିତ୍ କଞ୍ଚିତ୍, ତାଙ୍କର ନାମ ନିଆଯାଇ ନାହିଁ। ସୁଖଦେବ ଗୋସ୍ୱାମୀ ତାଙ୍କର ନାମଟା ଏତେ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କଲେ ନାହିଁ, ତେଣୁ ତାଙ୍କ ନାମ ନେଇନାହାନ୍ତି ଦ୍ୱିଜ ବୋଲି କହିଛନ୍ତି, କଞ୍ଚିତ୍ ଦ୍ୱିଜ। କିନ୍ତୁ ସେ ମାନ ହେଇଗଲେ, ଅନାମିକା ବ୍ୟକ୍ତି ମଧ୍ୟ ଯଦି ଭଗବାନଙ୍କ ସେବାରେ ଯୁକ୍ତ ହୋଇଗଲେ ସେ ସବୁଠାରୁ ଶ୍ରେଷ୍ଠ ଧନ୍ୟ ହୋଇଯିବେ। ଇଏ ହେଉଛି କୀର୍ତ୍ତି ମଧ୍ୟରେ ଶ୍ରେଷ୍ଠ କୀର୍ତ୍ତି ହେଉଛି ଏଇଟା, ଯେଉଁମାନେ ରାଧାକୃଷ୍ଣଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ଏଇ ଦ୍ୱିଜ ଜଣଙ୍କ ଏତେ ଗୁରୁତ୍ୱପୂର୍ଣ୍ଣ ନଥିଲେ, ସେଥିପାଇଁ ତାଙ୍କ ନାମ ନିଆଯାଇ ନାହିଁ। କିନ୍ତୁ ନ ନିଆଗଲେ ମଧ୍ୟ ଯେହେତୁ ସେ ଭଗବାନଙ୍କର ସେବାରେ ନିଯୁକ୍ତ ହୋଇଗଲେ, ସେ ଧନ୍ୟ ହୋଇଗଲେ, ସୌଭାଗ୍ୟବାନ ହୋଇଗଲେ। ତେଣୁ ଆଜି ସିଏ ଭଗବାନ କହିବେ ତାଙ୍କୁ, ଏ କଥା ଆସିବ। ତେଣୁ ଦ୍ୱିଜ ସେ ଯଦି କହିଥାନ୍ତି ନା ମୁଁ ଯିବି ନାହିଁ, କହିଥାନ୍ତି କ'ଣ ରୁକ୍ମିଣୀ କିଛି କରିପାରିଥାନ୍ତି ତାକୁ, ଆଉ ଜଣେ କହିଥାନ୍ତି ବା ଯାହା ବି ହେଉ, ଭଗବାନଙ୍କର ସବୁ ଲୀଳା ସବୁ କାର୍ଯ୍ୟ ଭଗବାନ ଯାହା ଚାହୁଁଛନ୍ତି ତାହା ହେବ। କିନ୍ତୁ ଆମେ ଯଦି ଭଗବାନଙ୍କ ଲୀଳାରେ ସାମିଲ ହୋଇଯିବା, ଆମକୁ ସେ ଜୟ ପ୍ରଦାନ କରିବେ। ଭଗବତ ଗୀତାରେ କେଉଁଠି କହିଲେ ଭଗବାନ? ଏକାଦଶ ଅଧ୍ୟାୟରେ ଭଗବାନ କହିଲେ, ତସ୍ମାତ୍ ମୃତିଷ୍ଠ ଯଶୋଲଭସ୍ୱ ଜିତ୍ୱା ସ୍ୱତୁଭୁଙ୍କ୍ୟ ରାଜ୍ୟଂ ସମୃଦ୍ଧଂ ମୟେତାନି ୟଥା ପୂର୍ବମେବ ନିମିତ୍ତ ମାତ୍ର ଭବସବ୍ୟସାଚିନ୍। ଯଦି ଦୁର୍ଯ୍ୟୋଧନ ଅର୍ଜୁନ ଯୁଦ୍ଧ ନ କରିଥାନ୍ତେ କ'ଣ ହେଇଥାନ୍ତା? ଭଗବାନ ଦେଖେଇଦେଲେ କ'ଣ ହେଇଥାନ୍ତା, ଦେଖ। ତସ୍ମାତ୍ ମୃତିଷ୍ଠ ଯଶୋଲଭସ୍ୱ, ତମେ ଯେଉଁ ବସିକି ରହିଛ, ଉଠ ବର୍ତ୍ତମାନ, ଉଠ, ଯଶ ଗ୍ରହଣ କର, ତୁମ ପାଇଁ ଯଶ ମୁଁ ଦେଇଛି, ବ୍ୟବସ୍ଥା କରିଛି। ଯଶୋଲଭସ୍ୱ ଜିତ୍ୱା ଶତ୍ରୁଭୁଙ୍କ ରାଜ୍ୟ ସମୃଦ୍ଧମ, ଶତ୍ରୁମାନଙ୍କୁ ଜିତି କରିକି ତୁମେ ରାଜ୍ୟକୁ, ସମୃଦ୍ଧ ରାଜ୍ୟକୁ ଭୋଗ କର। ମୁଁ ଏଇଟା ସବୁ କରିସାରିଛି, ମୟବେତା ନିହତା ପୂର୍ବମେବ, ଭଗବାନ ଯାହା ଇଚ୍ଛା କରିବେ ତାହା ହିଁ ହେବ, ପୂର୍ବରୁ ସମସ୍ତଙ୍କୁ ମାରିସାରିଛି। ଆଚାର୍ଯ୍ୟମାନେ କହନ୍ତି କେତେବେଳେ ମାରିଲେ, ଜଣେ ପଚାରେ ବାବୁ, ଅର୍ଜୁନ ପଚାରିବେ ବାବୁ କେତେବେଳେ ମାରିଲେ ଆପଣ ତାକୁ, ହେଲା ଯେତେବେଳେ କୁରୁସଭାରେ ଯେତେବେଳେ କ'ଣ ଦ୍ରୌପଦୀଙ୍କର ବିଭସ୍ତ କରିବା ପାଇଁ ଚେଷ୍ଟା କରାଯାଉଥିଲା, ସେହି ସମୟରେ ମୁଁ ସେମାନଙ୍କୁ ସବୁ ହତ୍ୟା କରିସାରିଛି। ସେମାନେ ନିରବ ସମର୍ଥକ ଥିଲେ, ତେଣୁ ସେ ପାପରେ ସେମାନେ ଭାଗି ହେଲେ। ଯେଉଁମାନେ କିଏ ଆମର ଯେମିତି ରହିଛନ୍ତି ବିଦୁର ଇତ୍ୟାଦି, ଏମିତି କେତେଜଣ ସେଠି ପ୍ରତିବାଦ କରି ରହିନଥିଲେ, ଚାଲିଯାଇଥିଲେ। ତେଣୁ ଯେଉଁମାନେ ନିରବ ସମର୍ଥକ ରହିଥିଲେ ବା ଦର୍ଶକ ରହିଥିଲେ, ତାଙ୍କୁ ଭଗବାନ ସବୁ ହତ୍ୟା କରିସାରିଛନ୍ତି। ଭଗବାନ କହିଲେ ମୟା ବେତ ନିହତ ପୂର୍ବମେୟ ନିମିତ୍ତ ମାତ୍ର ହବ ସଭ୍ୟ ସାହାଯ୍ୟ, ତୁମେ କେବଳ ନିମିତ୍ତ ହୁଅ। ଭଗବାନଙ୍କର ସବୁ କାର୍ଯ୍ୟ କାର୍ଯ୍ୟ ଭଗବାନଙ୍କର ଦ୍ୱାରା ହେଉଛି। ଆମେ ଯଦି ସେଥିରେ ଯୋଗ ଦେଇଦେବା ତାହେଲେ ଆମର ଦଶ ହେଇଯିବ, ଦଶ ପ୍ରାପ୍ତ ହୋଇଯିବା, ଦଶ ରଖିଛନ୍ତି ଭଗବାନ। ଯେମିତି ଆଜିକାଲି ଯୁଗରେ ଯେମିତି ନୋବେଲ ପ୍ରାଇଜ୍ ସବୁ ପାଉଛନ୍ତି, କେତେ ତାଙ୍କର ଦଶ ହେଉଯାଉଛି। ନୋବେଲ ପ୍ରାଇଜ୍ ଜଣେ ପାଉଛି ମାନେ କେତେ ତାଙ୍କର ସମ୍ବାଦପତ୍ର ଇତ୍ୟାଦି କେତେ କ'ଣ ତାଙ୍କୁ ସମ୍ମାନ ଦିଆଯାଉଛି, କେତେ ଦଶ ହୋଇଯାଉଛି। କିନ୍ତୁ ଶାସ୍ତ୍ର ଦୃଷ୍ଟିରୁ ସେ ଦଶର କିଛି ମୂଲ୍ୟ ନାହିଁ। ଭାଗବତରେ ଗୋଟେ ଶ୍ଲୋକ ଅଛନ୍ତି, ସୋବିଟ ବରାବସ୍ତ୍ର ଖରି ସଂସ୍କୃତ ପୁରୁଷ ପଶୁ ନ କର୍ଣ୍ଣପଥ ପିଏତୁ ଯାହାତୁ ନାମ ଗଦାଗ୍ରଜ। ଦ୍ୱିତୀୟ ସ୍କନ୍ଧ କେଉଁ ଅଧ୍ୟାୟଟା, ତୃତୀୟ ଅଧ୍ୟାୟରେ ଏ ଶ୍ଲୋକଟି ଅଛନ୍ତି। ବହୁତ ବ୍ୟକ୍ତି ପ୍ରଶଂସିତ ହେଉଛନ୍ତି ଆମର ବର୍ତ୍ତମାନ ଯୁଗରେ, ଆମେ ଦେଖିବା ବହୁତ ବ୍ୟକ୍ତି ପ୍ରଶଂସା ରହୁଛନ୍ତି। ନ୍ୟୁଜ୍ ପେପରଠୁ ଆରମ୍ଭ କରି କେତେ କ'ଣ ତାଙ୍କର ସବୁ ପ୍ରଶଂସା ରହିଛି, ଟିଭି ନ୍ୟୁଜ୍ ପେପର ରେଡ଼ିଓ ଇତ୍ୟାଦି ଯାହା ସବୁ ଦେଖିବା ଗଣମାଧ୍ୟମ ସବୁ ରହିଛି, ସେଥିରେ ତାଙ୍କର ସବୁ ପ୍ରଶଂସା ହେଉଛି। କିନ୍ତୁ ସୁଖଦେବ ଗୋସ୍ୱାମୀ କହିଲେ, ଏଇଟା ଅବଶ୍ୟ କହୁଛନ୍ତି ଇଏ, ଏଇଟା ପ୍ରଥମ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଟାକୁ କହୁଛନ୍ତି ସୌନକ ଋଷି କହୁଛନ୍ତି, କହୁଛନ୍ତି ସୋ ବିଟ ବରାହ ଅଷ୍ଟ ଖରେଇ, ଚାରୋଟି ପଶୁଙ୍କର ଉଦାହରଣ ଦେଇଛନ୍ତି। ସୋ ହେଉଛି କିଏ ନା କୁକୁର, ବିଟ ବରାହ ବିଷ୍ଟା ହେଉଛି ଶୁକର ବା ଘୁଷୁରୀ, ବିଟ ବରାହ ସୋ ବିଟ ବରାହ ଅଷ୍ଟ ଓଟ ଏବଂ ଖରେଇ କହିଲେ ଗଧ। ଏମାନେ ସଂସ୍କୃତ ପୁରୁଷ ପଶୁ, ଏମାନେ ଏଇ ପଶୁମାନେ ଆଉ ଜଣେ ପୁରୁଷ ପଶୁକୁ ସଂସ୍କୃତ ବା ତାଙ୍କୁ ପ୍ରଶଂସା କରୁଛନ୍ତି। ସେ ବି ପଶୁ କିନ୍ତୁ ପୁରୁଷ ପଶୁ, ମନୁଷ୍ୟ ରୂପରେ ଧରିଛି, ସେ ଦୁଇ ଗୋଡ଼ ଦୁଇ ହାତ ରହିଛି ତା'ର, ଚାରି ଗୋଡ଼ ନାହିଁ, କିନ୍ତୁ ପୁରୁଷ ପଶୁ ସେ, ସେଇ ପଶୁ ସେଇ ସ୍ତରରେ, କିନ୍ତୁ ତାଙ୍କୁ ପ୍ରଶଂସା କରୁଛନ୍ତି। କାହିଁକି କେଉଁମାନଙ୍କୁ ସେ ନା ନ ସତ୍କର୍ଣ୍ଣ ପେତ ପିଏତୁ ଯାହାଙ୍କର କର୍ଣ୍ଣରେ ଯାହାତୁ ନାମ ଗଦାଗ୍ରଜ, ଭଗବାନ ଗଦ ଗଦଙ୍କର ଅଗ୍ରଜ ଯିଏ ଗଦାଗ୍ରଜ ଭଗବାନ କୃଷ୍ଣ, ତାଙ୍କର ଗୁଣଗାନ ତାଙ୍କର ନ ସତ୍କର୍ଣ୍ଣ ତାଙ୍କର କର୍ଣ୍ଣରେ ଭଗବାନ ଗୁଣଗାନ ହେଉ ନାହିଁ, କର୍ଣ୍ଣରେ ପଶୁ ନାହିଁ, ଭଗବାନ ଗୁଣ ପଶୁ ନାହିଁ, ପ୍ରବେଶ କରୁନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। କିନ୍ତୁ ସେମାନେ ପ୍ରଶଂସିତ ହେଉଛନ୍ତି ବର୍ତ୍ତମାନ ଯୁଗରେ, ସେୟା ହେଉଛି ଏତେ ଯେଉଁ ଲୋକ ପ୍ରଶଂସିତ ହେଉଛନ୍ତି, ତାଙ୍କର 99.99% ହେଉଛି କେଉଁମାନେ, ସେମାନେ ସବୁ ପଶୁ। ଯଦିଓ ବହୁତ ବିଦ୍ୱାନ ବ୍ୟକ୍ତି, ବହୁତ ଗବେଷଣା କରିକିରି ତାଙ୍କର ପାଠ ସବୁ ପଢ଼ା ହେଉଛି, ସ୍କୁଲ କଲେଜ ଇତ୍ୟାଦିରେ ସବୁ ଏଭଳି ନ୍ୟୁଜ୍ ଥିଓରି ବାହାର କଲେ, ଏଭଳି ଲ ଆବିଷ୍କାର କଲେ, ଏସବୁ କରିକିରି ତାଙ୍କର ପାଠ ପଢ଼ା ହେଉଛି, ସବୁ ହେଉଛି, କିନ୍ତୁ ଭଗବାନଙ୍କ ନାମ ତାଙ୍କର କର୍ଣ୍ଣରେ ପ୍ରବେଶ କରୁନାହିଁ ବା ଭଗବାନ କଥା ସେ କିଛି ଲେଖିନାହାନ୍ତି କହୁନାହାନ୍ତି। ତେଣୁ ସେମାନେ ଯଦିଓ ବହୁତ ପ୍ରଶଂସିତ ରହିଛନ୍ତି, ବହୁତ ପ୍ରକାର ତାଙ୍କର ସବୁ ଯଶ ରହିଛି, କିନ୍ତୁ ତାର କିଛି ମୂଲ୍ୟ ନାହିଁ। ଯେମିତି ଗୋଟେ କୁକୁର ଆଉ ଜଣଙ୍କର ପ୍ରଶଂସା କରୁଛି, ତାର କ'ଣ କିଏ ଦେଖୁଛି ହିସାବ କରୁଛି? ପ୍ରଭୁପାଦ ମହାରାଜ ଭାବାର୍ଥରେ ବହୁତ ସୁନ୍ଦର କଥା କହିଛନ୍ତି, ଆମେ ତାକୁ ଆଲୋଚନା କରିବା ନାହିଁ। ତେଣୁ ଏଇ ଯେଉଁ ରହିଛି ଯଶ, ଆଜି ଏଇ ଯେଉଁ କଞ୍ଚିତ, ତାଙ୍କର ଯଦିଓ କିଛି ନଥିଲା ଯଶ, ଦୁଇ ଯେଉଁ କଞ୍ଚିତ ତାଙ୍କର ଯଶ ଥିଲେ ତାଙ୍କ ନାମ ନେଇଥାନ୍ତେ, ସମସ୍ତଙ୍କ ନାମ ନେଇଗଲେ ତାଙ୍କର ନାମ କାହିଁ ନିଆହେଲା ନାହିଁ ନା, ତାଙ୍କର ଏତେ ଯଶ ନଥିଲା, କିନ୍ତୁ ଯେହେତୁ ସେ ଭଗବାନଙ୍କ ସେବାରେ ଯୋଗ ଦେଇଦେଲେ ତେଣୁ ତାଙ୍କର ଯଶ ବଢ଼ିଗଲା, ଯଶ ହେଇଗଲେ ଭଗବାନ କହିଲେ ସେ କଥା, ସବୁ ଯଶ ହେଉଛି ଭଗବାନଙ୍କର, କିନ୍ତୁ ସେ ତାଙ୍କର ଭକ୍ତମାନଙ୍କୁ ପ୍ରଦାନ କରନ୍ତି। ଏଇ ଯଦି ସାମାନ୍ୟ କିଛି ଜଣେ ଭଗବାନଙ୍କ ସେବା କଲେ ତାଙ୍କର ଯଶ ହେଇଯିବ, କେଉଁଠୁ କହିଲେ ଭଗବାନ? ସ୍ୱଳ୍ପମପ୍ୟସ ଧର୍ମସ୍ୟ ତ୍ରାହେତି ମହତ ଭୟା, ଅତି ଅଳ୍ପ ଜଣେ ଯଦି କରିଛି ମଧ୍ୟ, ଅଳ୍ପ ଜଣେ କରିଛି ଭଗବାନଙ୍କର ସେବା, ବହୁତ ବଡ଼ ବଡ଼ ଭକ୍ତମାନେ ବହୁତ ବଡ଼ ବଡ଼ ସେବା କରୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କ ଯେତେବେଳେ ସେତୁବନ୍ଧ ନିର୍ମାଣ ଚାଲିଥିଲା, ହନୁମାନ ଇତ୍ୟାଦି ରହିଛନ୍ତି, ବଡ଼ ବଡ଼ ଭକ୍ତ ସବୁ ରହିଛନ୍ତି, ଗୋଟେ ଗୋଟେ ପଥର ବାହାର ସବୁ ଆଣିକି ପକାଉଛନ୍ତି, କିନ୍ତୁ ଗୁଣ୍ଡୁଚି ମୂଷାଟା ମଧ୍ୟ ତା'ର ସେ କ'ଣ କରୁଛି ପାଣିରେ ବୁଡ଼ି ଯାଉଛି,
ଏବଂ ଯେଉଁ ଉପରକୁ ଆସିକରି ଗଡ଼ି ଯାଉଛି, ଏମିତି ଯାଇକି ଛାଟି ଛାଟି ଦେଉଛି ଏଇଭଳି ଭାବରେ ସେତୁ ବନ୍ଧରେ ସେ ସାହାଯ୍ୟ କରୁଛି। ଆଉ ହନୁମାନ ଇତ୍ୟାଦି ସେମାନେ ବିରକ୍ତ ହେଉଛନ୍ତି ତା'ପରେ ଗୋଟେ କାହିଁକି ଆସି ତୁ ଚଢ଼ିଯିବି ତୋ ଉପରେ ପାଦ ପଡ଼ିଯିବ, ତୁ ମୃତ୍ୟୁବରଣ କରିବୁ, ତେଣୁ ସିଏ ଆସି ଶିକାୟତ କରୁଛି ପ୍ରଭୁ ଭଗବାନ ରାମଚନ୍ଦ୍ର। ଦେଖନ୍ତୁ ଭଗବାନ ରାମଚନ୍ଦ୍ର କହୁଛନ୍ତି ପ୍ରଭୁ ମୁଁ ସେବା କରୁଛି, ମୋତେ ହନୁମାନ ମହାରାଜ କହୁଛନ୍ତି ଏଇଭଳି ଭାବରେ, ତେଣୁ ଆଉଁସ ଦେଲେ ଭଗବାନ ତାକୁ ଗୁଣ୍ଡୁଚି ଗୁଣ୍ଡୁଚାକୁ ଆଉଁସ ଦେଲେ, ଯେଉଁ ସବୁ ଚିହ୍ନ ରହିଛି ତାଙ୍କର ତିନୋଟି ଚିହ୍ନ ରହିଛି ଏଭଳି ଭାବରେ ବର୍ତ୍ତମାନ ଭଗବାନ ଲୀଳା ସବୁ ରହିଛି। ଆମର ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏ ଭାରତବର୍ଷରେ ଏ ଗୁଣ୍ଡୁଚି ମୂଷାମାନେ ଯେଉଁ ରହିଛନ୍ତି ତାଙ୍କର ଏଇଭଳି ଭାବରେ ରହିଛି ଚିହ୍ନ, ଅନ୍ୟ କେଉଁଠି ନାହିଁ। ଆମେ ଯାଇଥିଲୁ ପାଶ୍ଚାତ୍ୟ ଜଗତରେ ଦେଖିଲୁ ତମର କିଛି ଚିହ୍ନ ନାହିଁ। ସେଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଆଉ ଗୋଟେ ଲୀଳା ହେଇଥିଲା, ଏଇ ଯେଉଁ କଦଳୀ ପତ୍ର ଯେଉଁ ରହିଛି ମଝିରେ ଯେଉଁ ରହିଛି ଇଏଟା, ଏଇଟା ଭଗବାନ ନିଜେ ଆଙ୍ଗୁଠିରେ ମାରିଦେଇଥିଲେ, ସେଥିପାଇଁ କଦଳୀ ପତ୍ର ସେଇଟା ରହିଛି ବୋଲି କୁହାଯାଏ ରାମାୟଣରେ କଥା ରହିଛି। ଗୋଟେ ପଟେ ହନୁମାନ ପାଇଲେ ପ୍ରସାଦ, ଆଉ ଗୋଟେ ପଟେ ଭଗବାନ ନିଜେ ପାଉଛନ୍ତି। କିଛି ଭଗବାନ ତାଙ୍କର ଭକ୍ତଙ୍କର କିଛି ଭକ୍ତ ବତ୍ସଳତା ଭଗବାନ ରହିଛି, ତେଣୁ ଏଇଭଳି ଭାବରେ ଯେଉଁ ଦ୍ୱିଜ କଞ୍ଚି ତାଙ୍କର ଯଦିଓ କିଛି ନଥିଲା ଦୋଷ, କିନ୍ତୁ ଭଗବାନଙ୍କର ସେବାରେ ଯୁକ୍ତ ହୋଇଗଲେ ସବୁ ଦୋଷ ସେ ପାଇଯିବେ। ଏବଂ ଭଗବାନ କହିଲେ କ'ଣ ସ୍ୱଳ୍ପମପ୍ୟସ ଧର୍ମସ୍ୟ, ବହୁତ ବଡ଼ ଯେଉଁମାନେ ଧର୍ମ ଅଧିକ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଅତି ଅଳ୍ପ ଜଣ କିଛି କରିଛି, ଯେମିତି ଉଦାହରଣ ଦିଆଯାଏ ନା କ'ଣ ଅଜାମିଳର, ଅଜାମିଳ ପିଲାଦିନେ କିଛି ଭଗବାନଙ୍କର ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲା ଭଗବାନଙ୍କ ପୂଜାରେ, ସେଠିକି କରିଥିଲା, ତାପରେ ସବୁ ଚାଲିଗଲା, ସବୁ ନଷ୍ଟ ହୋଇଗଲା ତା'ର, କାରଣ ଗୋଟେ ବିଶ୍ୱାସଙ୍ଗ କରିକି ତା'ର ସବୁ ନଷ୍ଟ ହୋଇଗଲା। କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ତାକୁ ରକ୍ଷା ପାଇଗଲା, ଭଗବତ ଧାମକୁ ସେ ପଳେଇଲା, ଏସବୁ ଲୀଳା ଷଷ୍ଠ ସୁନ୍ଦର ବର୍ଣ୍ଣନା କରାଯାଇଛି। ତେଣୁ ଏ ଦ୍ୱିଜ ଯେଉଁ ଆମର ସେଇଭଳି ଭାବରେ ଆମକୁ ସୁଯୋଗ ମିଳିଛି, ଭଗବାନ ଆମକୁ ସୁଯୋଗ ପ୍ରଦାନ କରୁଛନ୍ତି, ତାଙ୍କର ନିଜ ଜନ ମାଧ୍ୟମମାନ ମଧ୍ୟରେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ଭଗବାନ ସୁଯୋଗ ଦେଇଛନ୍ତି। ଯେ ସେତେବେଳେ ଯେ ଦୁଇ ଜଣଙ୍କୁ ପାଇଥିଲା ଆଉ ଆମ ପାଇଁ ନାହିଁ ତା ନୁହଁ, ମୁଁ ଚିନ୍ତା କରେ ମଝିରେ ମଝିରେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ଯେଉଁ ଏତେ ଦୋଷ ରହିଛି, ମୁଁ ଚିନ୍ତା କରୁଥିଲି ମହାତ୍ମା ଗାନ୍ଧୀ ଭାରତବର୍ଷ ସ୍ୱାଧୀନ ହୋଇନଥିଲା ସିଏ କଲେ, ଆଉ ଆମ ପାଇଁ ତ ସେସବୁ ନାହିଁ ନା ସୁଯୋଗ, ମୁଁ ଏମିତି ଭାବେ। କିନ୍ତୁ ସୁଯୋଗ ସମସ୍ତଙ୍କ ପାଇଁ ରହିଛି, ମହାତ୍ମା ଗାନ୍ଧୀଙ୍କ ଯେଉଁ ଦୋଷ ରହିଛି ଏଇଟା ଏ ଭୌତିକ ଦୋଷ, ପରମାର୍ଥିକ ଦୋଷ କିଛି ନାହିଁ, ଯାହା ଆମେ କହିଲେ ସେଇଟା ସେଇଭଳି ଭାବରେ। ତେଣୁ ଇଏ ଭଗବାନ ସବୁବେଳେ ସମସ୍ତଙ୍କ ପାଇଁ ଏ ଦୋଷ ପାଇଁ ବ୍ୟବସ୍ଥା କରିଛନ୍ତି, ତାଙ୍କର ସେବାରେ ଯିଏ ନିଯୁକ୍ତ ହେବେ ସିଏ ସେ ଦୋଷ ପାଇବେ। ତେଣୁ ଭଗବାନ ସବୁବେଳେ ବ୍ୟବସ୍ଥା କରିଛନ୍ତି, ସବୁବେଳେ ପାଇଁ କରିଛନ୍ତି, କେମିତି ତାଙ୍କର ଏ ଯେଉଁ ବଦ୍ଧଜୀବମାନେ କେମିତି ଉଦ୍ଧାର ହେବେ, ତାଙ୍କର ସେବାରେ ନିଯୁକ୍ତ ରହିକରି ସେ ଖାଲି ଉଦ୍ଧାର ହେବେ ତା ନୁହଁ, ତାଙ୍କର ଦୋଷ ମଧ୍ୟ ହେଇଯିବ ସେଇଭଳି ଭାବରେ। ତେଣୁ କଞ୍ଚିତ ଦ୍ୱିଜ ପୂର୍ବ ଶ୍ଳୋକ କୁହାଯାଇଥିଲା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଆମେ ଗତକାଲି ଏଇଟା ଆଲୋଚନା କରିଥିଲେ କିନ୍ତୁ ଏକ ତ ଚିନ୍ତା କରିନଥିଲେ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ବହୁତ କଥା ରହିଛି, ଯିଏ ଯେତିକି ପ୍ରକାର ଶକ୍ତି ରହିଛି ସେ ସେତେ ତା ଭିତରକୁ ପ୍ରବେଶ କରିବ, ଗଭୀର ତାକୁ ପ୍ରବେଶ କରିବ, ବା ଅନ୍ୟ ପକ୍ଷରେ ଯାହାର ଯେତିକି ଶକ୍ତି ରହିଛି ସେତିକି ଆକାଶର ଉପରେ ଉଡ଼ିବ। ଭାଗବତ ଶାସ୍ତ୍ର ସାଧାରଣ ଶାସ୍ତ୍ର ନୁହଁ, ତେଣୁ ଏ ଯେଉଁ ଯାଇକି ଦୁଇ ଜଣଙ୍କ ସେ ତାଙ୍କୁ ପଠେଇଲେ, ରୁକ୍ମିଣୀ ପଠେଇଲେ, ତେଣୁ ସେ ଆସିଲେ ଭଗବାନ ସେବାରେ ଯୁକ୍ତ ହୋଇଗଲେ। ସେ ଜାଣିନଥିଲେ ମନ ଯାଇଥିଲା କରିବା ଦ୍ୱାରା ମୋତେ ସେବା ମିଳିବ, ଏତେ ସବୁ ଇଏ ମିଳିବ, କ'ଣ ଦୋଷ ମିଳିବ, ଏସବୁ କରିବ ଜାଣିନଥିଲେ ସିଏ, କିନ୍ତୁ ଭାଗବତ ତାଙ୍କ ନାମ ରହିଗଲା, ତାଙ୍କ ନାମରେ ନ ସିଏ ତାଙ୍କ ନାମ ନ ଜାଣିଲେ କ'ଣ ଅଛି, ଦ୍ୱିଜ କଞ୍ଚିତ, ସେଇ ଜଣଙ୍କ ଯେଉଁ ବ୍ୟକ୍ତି ଏ ସେବାରେ ରହିଲେ ତାଙ୍କର ଦୋଷ ହୋଇଗଲା, ଭାଗବତ ତାଙ୍କ ନାମ ରହିଗଲା, ଛୋଟିଆ କଥା ଭାଗବତ ଶାସ୍ତ୍ର। ତେଣୁ ଏଇଭଳି ଭାବରେ ସିଏ ଆସିକରି ଆସି ପହଞ୍ଚିଗଲେ, କାରଣ ସେଥିରେ ଯିଏ ଆସି ପହଞ୍ଚିଗଲେ କିଛି ନାହିଁ, ତା'ର କିଛି ମହାତ୍ମା କିମ୍ବା କିଛି ତା'ଦେହରେ କିଛି ନଥିଲା, ରିସ୍କ କିଛି ନଥିଲା ତା ନୁହଁ, ବହୁତ ରିସ୍କ ଥିଲା। ଯଦି ଜାଣିବେ ରୁକ୍ମିଣୀ ଯେ ମୋର ବିରୁଦ୍ଧରେ କାର୍ଯ୍ୟ କରୁଛି, ରୁକ୍ମିଣୀଙ୍କର ସମ୍ବାଦ ନେଇକି ଯାଉଛି, ଜାଣିଲେ ତାଙ୍କୁ ହତ୍ୟା କରିଦେବେ। ରୁକ୍ମିଣୀ ସିଏ ଆମ ବାପା ହରିକା ସମସ୍ତେ କେହି ତାଙ୍କର ବିରୁଦ୍ଧ ଯାଇପାରିଲେ ନାହିଁ। ଯଦି ଜଣେ ରାଜ୍ୟବାସୀ ଜଣେ ତାଙ୍କର ବିରୁଦ୍ଧ କାର୍ଯ୍ୟ କଲା ତାଙ୍କୁ ହତ୍ୟା କରିଦେବେ। ତେଣୁ ଏସବୁ ରିସ୍କ ବିରୁଦ୍ଧ ରହିକି ରିସ୍କ ଜାଣିକରି ମଧ୍ୟ ସେ ଗଲେ ରିସ୍କକୁ ଗ୍ରହଣ କରିକିରି ଯାହା ହବ ହବ। ଯଦି ଏ କଥା ଜାଣିଯିବେ ରୁକ୍ମିଣୀ ଜାଣିଯିବେ ଏଇ ବ୍ରାହ୍ମଣ ଜଣଙ୍କ ଏଇଭଳି ଭାବରେ ଚିଠି ନେଇକି ଯାଇଛି ବୋଲି ଯାଇଛି ବା ଯିବ ବା ଯାଇ ଯାହା ବି ହଉ ଲୋକ ପଠେଇକି ତାକୁ ହତ୍ୟା କରିଦେଇଥାନ୍ତି। ସେ ପହଞ୍ଚିପାରିନଥାନ୍ତି ଦ୍ୱାରକାରେ। ରାଜାଙ୍କର ବହୁତ ସ୍ପାଇ ସବୁ ରହିଛନ୍ତି। ସେ କ'ଣ ତାକୁ କହନ୍ତି ଗୋଇନ୍ଦା ବିଭାଗ ରହିଛି। ପ୍ରଭୁ କ'ଣ କେଉଁଠି ହେଉଛି ସବୁ ସେ ଜାଣିବେ। ସବୁ ଗୋଇନ୍ଦା ବିଭାଗ ସବୁ ରାଜ୍ୟରେ ତାଙ୍କ ଗୋଇନ୍ଦା ବିଭାଗ ରହିଛି। ଆମର ଭାରତ ବର୍ଷ ରହିଛି CID ରହିଛି CID ଡିପାର୍ଟମେଣ୍ଟ ଗୋଟେ ରହିଛି। ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି CIA ସେଇଟା କୁହାଯାଏ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସେସବୁ ବିପଦକୁ ଖାତିର ନ କରିକିରି ଭଗବାନଙ୍କ ସେବା କରିବା ପାଇଁ ସେ ଯାଇଥିଲେ। ତେଣୁ ତାଙ୍କର ଦୋଷ ବଢ଼ିଗଲା। ତେଣୁ ଏଇଠି କୁହାଯାଉଛି ଦ୍ୱାରକାଂଶ ସମଭ୍ୟତ୍ୟ ସେଇ ଦ୍ୱିଜଣଙ୍କ କୌଣସି ଦ୍ୱିଜଣ ସେ ଦ୍ୱାରକାରେ ଆସି ପ୍ରବେଶ କଲେ। ଦ୍ୱାରକା ନଗର ଚାରିପଟେ ସମୁଦ୍ର ରହିଛି ତା ଭିତରେ ପ୍ରବେଶ କଲେ। କ'ଣ କିଛି ବ୍ୟବସ୍ଥା ହୋଇଥିବ ଦ୍ୱାରକା ନଗରକୁ ଯିବା ପାଇଁ ବ୍ୟବସ୍ଥା ହୋଇଥିବ। ତେଣୁ ସେ ଯାଇକରି ତା ଭିତରେ ପ୍ରବେଶ କଲେ ଦ୍ୱାରକାଂଶ ସମଭ୍ୟତ୍ୟ ସମ୍ୟକ ଭାବରେ ପ୍ରବେଶ କଲେ କୌଣସି ବିପଦର ସମ୍ମୁଖୀନ ନ ହୋଇକରି ଭାବରେ ଆସି ପହଞ୍ଚିଗଲେ ଚିଠି ସହିତ ଆସି ପହଞ୍ଚିଗଲେ। ଦ୍ୱାରକାଂଶ ସମଭ୍ୟତ୍ୟ ପ୍ରତିହାରେ ପ୍ରବେଶିତ ପ୍ରତିହାର ସବୁ ରହିଛି ତାଙ୍କର ଯେଉଁ ଦ୍ୱାରପାଳ ସବୁ ରହିଛନ୍ତି ବହୁତ ଗେଟ୍ ରହିଛି। ଗୋଟେ ପରେ ଗେଟ୍ ସବୁ ରହିଛି ଭଗବାନଙ୍କର ନଗରୀ। ସିଏ ଚିତ୍ ଜଗତରେ ଗୋଟେ ଦ୍ୱାରକା ଧାମ ରହିଛି। ଚିତ୍ ଜଗତରେ ଯେଉଁ ଦ୍ୱାରକା ଧାମ ରହିଛି ସେଇଭଳି ଭାବରେ ତା'ର ହେଉଛି ଇଏ ନମୁନା ସିମ୍ବଲ ଭଗବାନ ଧାମ। ସିଏ ଚିତ୍ ଜଗତରେ ତାଙ୍କ ଧାମ ରହିଛି। ତେଣୁ ଏଠି ମଧ୍ୟ ସେ ଭଗବାନ ଯେତେବେଳେ ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି ନୁହଁ। ଏ ଗୋଟେ ଭୌତିକ ଜଗତ ଭୌତିକ ଇଏ ଏଇଟା ସ୍ଥାନ ନୁହଁ, ଏଇଟା ହେଉଛି ଚିତ୍ ଜଗତ ଭଳି ଭଗବାନ ଯେଉଁ ଆସନ୍ତି ତ ଧାମ ବୃନ୍ଦାବନ। ଏଇଟା ମହାପ୍ରଭୁଙ୍କ ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। ଆରାଧ୍ୟ ଭଗବାନ ବ୍ରଜେଶ୍ୱର ତ ଧାମ ବୃନ୍ଦାବନ। ଆରାଧ୍ୟ ଯେଉଁମାନେ ଆରାଧ୍ୟ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରଜେଶ୍ୱର ତନୟ। ବ୍ରଜେଶ୍ୱର ତନୟ କହିଲେ ନନ୍ଦ ମହାରାଜଙ୍କର ପୁତ୍ର ବ୍ରଜେଶ୍ୱର ତନୟ ତ ଧାମ ବୃନ୍ଦାବନ। ତାଙ୍କର ଧାମ ମଧ୍ୟ ସେଇଭଳି ଭାବେ ଆରାଧ୍ୟ, ସେଇଟା ଭୌତିକ ନୁହଁ। ଏବଂ ଭୌତିକ ବସ୍ତୁ ମଧ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଗଲେ ସେ ଆଉ ଭୌତିକ ରହିବ ନାହିଁ, ସେ ମଧ୍ୟ ପରମାର୍ଥିକ ହୋଇଯିବ, ସ୍ପିରିଚୁଆଲ ହୋଇଯିବ। କିନ୍ତୁ ଭଗବାନ ଯେତେବେଳେ ତାଙ୍କ ଲୀଳା କରନ୍ତି ସେ ଧାମ ହେଉଛି ଭଗବାନ ଭଗବତ ଧାମ ସହିତ ଆସନ୍ତି। ବୃନ୍ଦାବନ ଧାମ, ଦ୍ୱାରକା ଧାମ, ମଥୁର ଧାମ, ଏ ଭଗବାନ ଧାମ ଚିତ୍ ଜଗତରେ ରହିଛି, ସେସବୁ ଧାମ ରହିଛି। ଯେମିତି ପ୍ରଶ୍ନ ପଚାରିଥିଲେ ଏ ଯେଉଁ ରହିଛି ତଫାତ ହେଉଛି ଏତିକି, ଚିତ୍ ଜଗତରେ ଯେଉଁ ରହିଛି ତାଙ୍କର ଧାମ ସେଇଟା ହେଉଛି ଗୋଲୋକ, ଏଠିକା ହେଉଛି ଗୋକୁଳ ବୋଲି କୁହାଯାଏ। ଗୋଲୋକ ଧାମ ସେଇଟା ଗୋଲୋକ ନାମ୍ନି ନିଜ ଧାମ୍ନି ତଳେ ଚତସ୍ୟ ଦେବୀ ମହେଶ ହରିଧାମ ସୁତେ ସୁତେଶୋ ତେ ପ୍ରଭାବ ନିଚୟା ଭିତା ସେନ ଗୋବିନ୍ଦ ମାଦି ପୁରୁଷାଣୀ। ଚିତ୍ ଜଗତର ଗୋଲୋକ ଧାମ ରହିଛି, ଗୋଲୋକ ନାମ୍ନି ନିଜ ଧାମ୍ନି ତାଙ୍କର ଧାମ ହେଉଛି ସେଇଟା। ତାହାର ତଳେ ରହିଲା ଦେବୀ ଧାମ, ଏଇ ଭୌତିକ ଜଗତକୁ ଦେବୀ ଧାମ ବୋଲି କୁହାଯାଏ। ଏଠି ହେଉଛନ୍ତି ଦେବୀ ଦୁର୍ଗା ଦେବୀ ରହୁଛନ୍ତି, ଏଠିକାର ଅଧିଷ୍ଠାତ୍ରୀ ଦେବୀ ଦେବୀ ଧାମ ସୁ ତାପରେ ହରିଧାମ ଗୋଲୋକ ନାମ୍ନି ନିଜ ଧାମ୍ନି ତଳେ ଚତସ ଦେବୀ ମହେଶ ହରିଧାମ ସୁ ତେସୁ ତେସୁ। ଦେବୀ ଧାମ ଉପରେ ହେଉଛି ମହେଶ ଧାମ ଶିବଙ୍କର ଧାମ, ତାପରେ ରହିଲା ହରିଧାମ କହିଲେ ବୈକୁଣ୍ଠ। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ରହିଛି ତେ ପ୍ରଭାବ ନିଚୟା ବିତାସ ଜେନ ସବୁଠାରେ ଭଗବାନଙ୍କ ପ୍ରଭାବ ରହିଛି। ସେଇ ଗୋବିନ୍ଦଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି, ଗୋବିନ୍ଦ ମହାଦ ପୁରୁଷଙ୍କ ତମଙ୍କ ଭଜାନ। ତେଣୁ ଭଗବାନଙ୍କ ଧାମ ରହିଛି ଜଗତ, ଏଇଟାକୁ ଆମେ ଯେଉଁ ବୃନ୍ଦାବନ ରହିଛି ବା ମଥୁରା ରହିଛି ବା ଦ୍ୱାରକା ରହିଛି ଭଗବାନ ଧାମ। ଯିଏ ଯେଉଁଭଳି ଭାବରେ ଭଗବାନ କୃଷ୍ଣଙ୍କର ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେ ସେଇଭଳି ଭାବରେ ସେ ଧାମକୁ ଯିବେ। କିଏ ଭଗବାନଙ୍କର ଐଶ୍ୱର୍ଯ୍ୟରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେମାନେ ଦ୍ୱାରକାରେ ରହିବେ ବା ମଥୁରାରେ ରହିବେ। ଯେଉଁମାନେ ମାଧୁର୍ଯ୍ୟରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି ସେମାନେ ଗୋଲକଧାମକୁ ଯିବେ। ଗୋଲକଧାମରେ ପୁଣି ଦୁଇଟା ପ୍ରକୋଷ୍ଠ ରହିଛି, ଗୋଟେ ହେଉଛି ଭଗବାନ କୃଷ୍ଣଙ୍କର ଲୀଳା ଚାଲିଛି, ଆଉ ଗୋଟେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଚାଲିଛି। ତେଣୁ ଯେଉଁମାନେ କୃଷ୍ଣଙ୍କର ଲୀଳାରେ ବା ଚୈତନ୍ୟ ମହାପ୍ରଭୁ ସେଇ ତାଙ୍କର ରହିଛି ଆସକ୍ତି ରହିଛି, ସେମାନେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଯୋଗ ଦେବେ। ଏଇଭଳି ଚିତ୍ ଜଗତର କଥା ରହିଛି। ଚିତ୍ ଜଗତର ବାର୍ତ୍ତା କେତେ ଜଣ ଜାଣୁଛନ୍ତି? ଭୌତିକ ବାର୍ତ୍ତା ବହୁତ ରହିଛି। ସକାଳୁ ଉଠିଲେ ଆରମ୍ଭ କରିଲେ ନ୍ୟୁଜ୍ଠୁ ଆରମ୍ଭ କରିକି 24 ଆୱାର୍ସ। ଆଗେ ଯେତେବେଳେ ଭାରତବର୍ଷରେ ବା ଇଣ୍ଡିଆରେ ଆମ ଓଡ଼ିଶାରେ ଯେତେବେଳେ ଆସିଲା ଟିଭି, ସେତେବେଳେ ଏଇ ଯେଉଁ ଏସିଆଡ଼ ଗେମ୍ ହେଉଥିଲା 1982 ନା କେବେ, ହଁ ସେଇ ସମୟ 82 ନା 86 କ'ଣ ଏମିତି ଗୋଟେ 82 ବୋଧେ ନା 86 ଯାହା ବି ହଉ, ସେସବୁ ହେଲା କ'ଣ ରେଡ଼ିଓ ଟେଲିଭିଜନ ସବୁ ସେଟ୍ ଆସିଲେ ସବୁ କିଣିଲେ। ହଁ ଲୋକ ଯେମିତି ଆଜି ଗଧା ହେଇଯାଉଛନ୍ତି ଦେଖିବା, କେବଳ ସନ୍ଧ୍ୟାବେଳେ ଚାଲିଥିଲା ପ୍ରୋଗ୍ରାମ, ସନ୍ଧ୍ୟାବେଳେ ହେଉଥିଲା, ତାପରେ ଆସ୍ତେ ଆସ୍ତେ ବଢ଼ିବେ 24 ଆୱାର୍ସ ଆଉ ନନ୍ଷ୍ଟପ୍ ଚାଲିଛି। ଏତେ ସବୁ ପ୍ରାଇଭେଟ ଚ୍ୟାନେଲ ସବୁ ଆସିଗଲା, ସବୁ ହେଲା କ'ଣ ସବୁ କିଛି କ'ଣ ଚାଲିଛି, ସିନେମା ନନ୍ଷ୍ଟପ୍। ଏହିଭଳି ଭାବରେ ମାୟାର ବହିବ ବଢ଼ିବିଡ଼ିକା ଯାଉଛି। ଟେଲିଭିଜନ କଥା କାହିଁକି ଆସିଲା, ଟେଲିଭିଜନରେ ଏହିଭଳି ଭାବରେ ନ୍ୟୁଜ୍ ଆରମ୍ଭ କରିକି ସବୁ ଚାଲିଛି। କେତେ ପ୍ରକାର ନ୍ୟୁଜ୍ ଚ୍ୟାନେଲ ହେଲାଣି, ନ୍ୟୁଜ୍ ଚ୍ୟାନେଲ ହଜାର ହଜାର ପ୍ରକାର ନ୍ୟୁଜ୍ ଚ୍ୟାନେଲ ରହିଛି, ନ୍ୟୁଜ୍ ଟିକେ ଶୁଣିପାରିବ ନାହିଁ, ତା ଭିତରେ ଆଡ଼ଭର୍ଟାଇଜମେଣ୍ଟ ଚାଲିଥିବ ନ୍ୟୁଜ୍, ଏଇଭଳି ଭାବେ ନ୍ୟୁଜ୍। କିନ୍ତୁ ସ୍ପିରିଚୁଆଲ ନ୍ୟୁଜ୍ କିଏ ଦେଉଛନ୍ତି? ପ୍ରଭୁପାଦ ବ୍ୟବସ୍ଥାରେ ଏଠି ସ୍ପିରିଚୁଆଲ ନ୍ୟୁଜ୍ ଚାଲିଛି। ଆମର ଜଣେ ଥିଲେ ଗୋଖଲେ ନା କ'ଣ ତାଙ୍କ ନାମ, ମୋର ଏକ୍ଜାକ୍ଟ ମନେ ପଡ଼ୁନାହିଁ, ସିଏ ଥରେ ଆସିଥିଲେ ଦେଖିବା, ତାଙ୍କର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ସହ ଦେଖା ହେଇଥିଲା ତାଙ୍କର, ହଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ସମୟ ନଦିଆ ପ୍ରକାଶ ଏସବୁ ସବୁ ରଚନା କରୁଥିଲେ, ସବୁ ମାଗାଜିନ୍ ମନ୍ଥଲି ମାଗାଜିନ୍ ଫଟନାଇଟଲି ସବୁ ବିଭିନ୍ନ ପ୍ରକାର ସବୁ ବାହାରୁଥିଲା। ହଁ ସିଏ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ଇଏ ଭଗବାନଙ୍କ ଲୀଳା କ'ଣ ଏତେ ଅଛି, ସିଏ ଦୈନିକ ପ୍ରକାଶ ଗୋଟେ କ'ଣ ଅଛି ନା କ'ଣ ଦୈନିକ ପ୍ରକାଶ ଏତେ କ'ଣ ଅଛି ଭଗବାନ ଲୀଳା ପ୍ରକାଶ କରିବା ପାଇଁ, ଏତେ ସବୁ ବାହାରୁଛି ନ୍ୟୁଜ୍ ବାହାରୁଛି ମାଗାଜିନ୍ ବାହାରୁଛି। ତେଣୁ ସିଏ କହିଥିଲେ କଥା, କହିଲେ ଦେଖନ୍ତୁ ସାରା ପୃଥିବୀରେ କେତେ ମହାଦେଶ ରହିଛି, ତାଦେହରୁ ଆମର ଏସିଆ ମହାଦେଶ ରହିଛି, ଏସିଆ ମହାଦେଶରେ କେତେ ଦେଶ ରହିଛି, ତା ଦେହରୁ ଭାରତବର୍ଷ ରହିଛି, ଭାରତବର୍ଷରେ କେତେ ପ୍ରଦେଶ ରହିଛି, ତା ଦେହରୁ ୱେଷ୍ଟବେଙ୍ଗଲ ଗୋଟେ ରହିଛି, ପଶ୍ଚିମବଙ୍ଗ, ପଶ୍ଚିମବଙ୍ଗରେ କେତେ ଜିଲ୍ଲା ରହିଛି, ତା ଦେହରୁ ନଦିଆ ଜିଲ୍ଲା ଗୋଟେ ରହିଛି, ଏଇ ନଦିଆ ଜିଲ୍ଲାରେ କେତେ ପ୍ରକାର ନ୍ୟୁଜ୍ ବାହାରିଛି, ନ୍ୟୁଜ୍ ପେପର ସବୁ ବାହାରୁଛି, ସକାଳ ମର୍ଣ୍ଣିଂ ଏଡ଼ିସନ୍, ନୁନ୍ ଏଡ଼ିସନ୍, ଇଭିନିଂ ଏଡ଼ିସନ୍ ବିଭିନ୍ନ ପ୍ରକାର ବାହାରୁଛି। ହଁ ଏ ସମଗ୍ର ପୃଥିବୀର ଛୋଟିଆ ଜାଗା ଭିତରେ ଏତେ ସବୁ ନ୍ୟୁଜ୍ ବାହାରୁଛି, ଏ ସମଗ୍ର ଭୌତିକ ଜଗତ ହେଉଛି ଚିତ୍ ଜଗତର ୱାନ୍ ଥାର୍ଡ଼ କୋର୍ଟ କୁହାଗଲା, ୱାନ୍ କୋର୍ଟ ବୋଲି ଦଶମ ଅଧ୍ୟାୟ ଅନ୍ତିମ କହିଲେଣି, ଅଥବା ଭୁବନେ ତେନ କିଂଜ୍ଞାର୍ଜନ ତବାର୍ଜୁନ ବିଷ୍ଟବ୍ୟାମିତମ କୃଷ୍ଣ ଏକାଂଶ ନିଶ୍ଚିତ ଜଗତ। ଭଗବାନ ଯେତେବେଳେ ତାଙ୍କର ବିଭୂତିକୁ ବର୍ଣ୍ଣନା କରୁଛନ୍ତି, ଅର୍ଜୁନଙ୍କୁ କହୁଛନ୍ତି ଦଶମ ଅଧ୍ୟାୟରେ, କାହିଁକି ବିଭୂତି ଯୋଗ କହିଲେ ଦଶମ ଅଧ୍ୟାୟରେ, କାହିଁକି କହିଲେ? ଅର୍ଜୁନ ପଚାରିଲେ ପ୍ରଭୁ ବିସ୍ତାରଣାତ୍ମକ ଆପଣ ବିସ୍ତାର କରି କେସୁ କେସୁ ସବୁ ଭାବୁଛି ଚିନ୍ତୁଛି ଭଗବାନ ମାୟା, ମୁଁ ସବୁବେଳେ କେମିତି ଆପଣଙ୍କୁ ଚିନ୍ତା କରିବି, ସବୁବେଳେ କେମିତି ଚିନ୍ତା କରିବି, ଖାଇଲେ ଶୋଇଲେ ବସିଲେ ଯାହା କଲେ ମୁଁ ଚିନ୍ତା କରିବି ଆପଣ କେମିତି, ଯୁଆଡ଼େ ଗଲେ ଯାହା କଲେ, ଦେଖ ମୁଁ ସବୁ ବିଭୂତି ବିଷୟରେ କହୁଛି, ଯୁଆଡ଼େ ଯିବ ସବୁ ଦେଖିବ, ସବୁ ଭଗବାନ ବିଭୂତି, ଯାହା ଅଛି ସବୁକିଛି ଭଗବାନ ବିଭୂତି। ତେଣୁ ଅନ୍ତିମରେ କହିଲେ କ'ଣ ମୁଁ କହିବି ତୁମ ବିଭୂତି ମୋର ବିଷୟରେ, ଇଏ ହେଉଛି ଅନନ୍ତ ବିଭୂତି ରହିଛି ଭଗବାନଙ୍କ, ଶେଷ ହେଇପାରିବ ନାହିଁ, ମୁଁ କେବଳ କିଛିଟା ବିଭୂତି କହୁଛି। ଅନ୍ତିମରେ କହିଲେ ଅଥବା ଭଉନେ ତେନ କି ଜ୍ଞାତେନ ତଥା ଅର୍ଜୁନ, ହେ ଅର୍ଜୁନ ମୁଁ ତୁମକୁ କ'ଣ କହିବି ମୋର ବିଭୂତି ବିଷୟରେ, ବିଷ୍ଟବ୍ୟାମ ଇଦମ୍ କୃଷ୍ଣମ ଏକା ସମସ୍ତ ଜଗତ, ଏ ଯେଉଁ ଭୌତିକ ଜଗତ ରହିଛି ଇଏ ହେଉଛି ମୋର ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ, 1/4, ଏ ଖାଲି ବ୍ରହ୍ମାଙ୍କର 14 ଭୁବନ ରହିଛି ତାହା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏଇଟା କେବଳ ଚିନ୍ତା କରିପାରିବା ନାହିଁ, ଇଏ ହେଉଛି ଭଗବାନଙ୍କର ଏକ ଚତୁର୍ଥାଂଶ, 25% 25%, ତିନି ଗୁଣ ରହିଲାଣି ସେଠି ଚିତ୍ ଜଗତ। ତେଣୁ ଏ ଯେଉଁ ରହିଛି ଏ ଭଗବାନଙ୍କର ରହିଛି ଏତେ ସବୁ, ଏଇଟା କ'ଣ ପାଇଁ କୁହାଗଲା ଦ୍ୱାରକା, ହଁ ଏ ହେଉଛି ଚିତ୍ ଜଗତ ରହିଛି, ଚିତ୍ ଜଗତର ଆମର ଯେଉଁଭଳି ଭାବରେ ସମ୍ବନ୍ଧ ରହିଛି ସେହିଭଳି ଭାବରେ ଆମେ ସେଠିକି ଯିବା। ଏଠି ସବୁ ଲୀଳା ପ୍ରକାଶ କରୁଛନ୍ତି, ଆମର ସେ ପ୍ରତି ଆକର୍ଷଣ ଆସିବେ, କଥା ସବୁ ଚାଲିଛନ୍ତି ଭାଗବତ କଥା, ଏଇ ଶୁଣିକରି ଆମର ଆଗ୍ରହ ଆସିବ, ଆମେ ସେ ଲୀଳାରେ ଟିକେ ଭାଗ ନେବା ବା ଆମେ ଟିକେ ଏଇଭଳି ଭାବରେ ଭଗବାନଙ୍କୁ ସେବା କରିବା, ଏଇଭଳି ଭାବରେ ଆଗ୍ରହ ଆମର ଜାଗ୍ରତ ହେବ। ଏ କଥା ଶୁଣିଲେ ଏଇ ଜାଗ୍ରତ ହେବ, ଭାବଟା ଆସିବ, ଭାବ ଜାଗିଲେ ଭଗବାନ ସବୁ ବ୍ୟବସ୍ଥା କରିଦେବେ ଆଉ କ'ଣ। ଭାଗବତ ସେଥିପାଇଁ ହେଇଛି, ଆମକୁ ଏଇ ବହୁତ ଭବ ରୋଗରୁ ଉଦ୍ଧାର, ଭବ ରୋଗରୁ ମୁକ୍ତ କରିବା ପାଇଁ ଭବ ରୋଗର ଔଷଧ ଏଇଟା। ନିବୃତ ତାର ସେଇ ଉପେକ୍ଷମାନା ଭବୌଷଧା ଶ୍ରୋତ୍ର ମନ ବିରାମା, ଇଏ ଔଷଧ। ଏଇ ଶୁଣିଲେ ଆମର ଇଚ୍ଛା ହେବ, ଆମେ ଟିକେ ସେଥିରେ ଭାଗ ନେଇପାରିବା, ଆମେ ମତ ଭାଗା ନା, ଭଗବାନ ସୁଯୋଗ ଦେଉଛନ୍ତି ସମସ୍ତଙ୍କୁ। କଞ୍ଚିତ ଦ୍ୱିଜିଲେ ଚିତ୍, ସେ ନିଜକୁ ଭାବୁଥିଲେ ହତ ଭାଗ ବୋଲି, କିନ୍ତୁ ଦେଖନ୍ତୁ ଭଗବାନଙ୍କ ସେବା ନିଯୁକ୍ତ ହୋଇଗଲେ ତାଙ୍କର ସୌଭାଗ୍ୟ ଆସିଗଲା, ତାଙ୍କର ଖୋଲିଗଲା, ତାଙ୍କର ଭାଗ୍ୟ ଖୋଲିଗଲା। ତେଣୁ ଆଜି ଆମେ ଯେଉଁ ଭଗବାନ କଥା ଶୁଣୁଛେ, ଭଗବାନ କଥା କହୁଛେ, ଏସବୁ ହେଉଛେ, ଇଏ ଆମର ଭାଗ୍ୟ ମଧ୍ୟ ଖୋଲି ଯାଉଛି। ତାଙ୍କର ଖୋଲି ଯାଇଥିଲା ଆଉ ଆମର ହେବ ନାହିଁ, ତା ନୁହଁ। ଭଗବାନ ଏଇ ଯେଉଁ ଲୀଳା କରେ, ଯାହା ଶୁତ୍ୱା ତତ୍ପର ଭାବେ, ଭାଗବତ ଦଶମ ସ୍କନ୍ଦ 33 ଅଧ୍ୟାୟରେ ଏ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ସୁଖଦେବ ଗୋସ୍ୱାମୀ ଏଇଟା କହୁଛନ୍ତି। ପରୀକ୍ଷିତ ମହାରାଜ ଭାଗବତମରେ ଦଶମ ସ୍କନ୍ଦ ପ୍ରାଣ ହେଉଛି ଏଇ ପାଞ୍ଚଟି ଅଧ୍ୟାୟ, 29-33, ଇଏ ହେଉଛି ରସପଞ୍ଚଧ୍ୟାୟ। ଏ ରସପଞ୍ଚଧ୍ୟାୟ ଯେତେବେଳେ ଭଗବାନ ରାସ ଲୀଳା ଶୁଣିଲେ ପରୀକ୍ଷିତ ମହାରାଜ, ସେଠିକାର ଯେଉଁମାନେ ସବୁ ମୁନି ଋଷିମାନେ ସବୁ ରହିଛନ୍ତି, 60,000 ମୁନି ଋଷି, ତାଙ୍କ ଭିତରୁ କେତେ ଜଣଙ୍କର ପ୍ରଶ୍ନ ସନ୍ଦେହ ଆସିଲା ଯେ କାହିଁକି ଭଗବାନ ଏଭଳି ଲୀଳା କଲେ। ତେଣୁ ପରୀକ୍ଷିତ ମହାରାଜ ମହାସୁଖଦେବ ଗୋସ୍ୱାମୀ ପଚାରିଲେ, କାହିଁକି ଭଗବାନ ଏସବୁ ଅଧର୍ମ କାର୍ଯ୍ୟ କାହିଁକି କଲେ, ଯୁଗୁପ୍ସିତ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ, ଯୁଗୁପ୍ସିତ ବି କ'ଣ ନିଶ୍ଚିନ୍ତ ଭାବରେ ବେଇ ନିଶ୍ଚିନ୍ତ ଭାବରେ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି କାହିଁକି କଲେ ଇଏ। ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେଇକିରି ଏ କଥାଟି କହିଥିଲେ, ଅନେକ କଥା କହିଛନ୍ତି, ତା ଦେହରେ ଏ ଗୋଟିଏ କଥା ଥିଲା, 10:33 ଅଧ୍ୟାୟରେ ସବୁଠି ଅଛି, କ'ଣ, ବିକ୍ରୀଡ଼ିତଂ ବ୍ରଜବଧୂଭିର୍ ଇଦଂ ଚ ବିଷ୍ଣୁ ନା ଏଇଠି ସେକଟ ନୁହଁ, ଏଇଟା ତ କହିଛନ୍ତି, ଆଉ ଗୋଟେ କହୁଛନ୍ତି, ଭଗବାନଙ୍କୁ ଲୀଳା କଲେ ଯାହା ଶୁତ୍ୱା ତତ୍ପର ଭାବେ ଅନୁଗ୍ରହାୟ ଭକ୍ତାନାମ ବା ଭୂତାନାମ, ଦୁଇଟି ରହିଛି, ଅନୁଗ୍ରହାୟ ଭୂତାନାମ ମାନୁଷୀ ତନୁମାସିତମ ଭଜତେ ତାଦୃଶୀ କ୍ରୀଡ଼ା ଯାହା ଶୁତ୍ୱା ତତ୍ପର ଭାବେ। ଭଗବାନ କାହିଁକି ଏସବୁ ଲୀଳା କରୁଛନ୍ତି ନା, ଅନୁଗ୍ରହାୟ ଭୂତାନାମ ଜୀବମାନଙ୍କୁ ଅନୁଗ୍ରହ କରିବା ପାଇଁ, ବିଶେଷ ଭାବେ ଭକ୍ତମାନଙ୍କୁ। ଆଜି ଆମେ ସବୁ ଶୁଣୁଛେ ଭଗବାନ କଥା, ଆଉ ପଶୁପକ୍ଷୀ ଶୁଣୁଛନ୍ତି ନା କ'ଣ, ନା ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଶୁଣୁଛନ୍ତି ଭଗବାନ କଥା। ଅନୁଗ୍ରହାୟ ଭକ୍ତାନାମ ମାନସିକ ତନୁମା ଆସିତ, ଭଗବାନ ମନୁଷ୍ୟ ରୂପରେ ଆସିଥିଲେ, ଏବଂ ଭଜତେ ତାଦୃଶୀ କ୍ରୀଡ଼ା, ଭଗବାନ ମନୁଷ୍ୟ ଭଳି କ୍ରୀଡ଼ା କରୁଛନ୍ତି, କିନ୍ତୁ ଯାହା ଶୁତ୍ୱା ତତ୍ପର ଭାବେ, ଯାହାକୁ ଶୁଣିଲେ, ଯେଉଁ କ୍ରୀଡ଼ାକୁ ଶୁଣିଲେ ତତ୍ପର ହେବ, ଭଗବାନଙ୍କର ପ୍ରତି ଆମର ଇଚ୍ଛା ହେବ, ଜାଗ୍ରତ ହେବ ଭଗବାନଙ୍କ, ଆମେ ଯଦି ସେଇଭଳି ଭାବରେ ଭଗବାନଙ୍କୁ କିଛି ଲୀଳା କରିବା, ସେ ଲୀଳାରେ ଯୋଗ ଦେବା ବା ସେବା କରିବା, ଏଇଭଳି ଭାବରେ ଇଚ୍ଛା ଜାଗ୍ରତ ହେବ, ଯାହା ଶୁତ୍ୱା ଶୁଣିବା ମାତ୍ରକେ ଏଇଟା ହେବ, ଶୁଣିଲେ ଏଇଟା ଆସିବ, ନହେଲେ ହେବ ନାହିଁ, ନ ଶୁଣିଲେ ଶୁଣା ହେବ ନାହିଁ, ଏଇଟା ଇଚ୍ଛା ଜାଗ୍ରତ ହେବ ନାହିଁ। ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ନିତ୍ୟଂ ଭାଗବତ ସେବା, ଭବସାଗର ଉଦ୍ଧାର ହେବା କ'ଣ ଏତେ ସହଜ, ଶୋଇ ଶୋଇକି ଆମେ ଉଦ୍ଧାର ହେବା, ଭାଗବତ କଥା ଶୁଣିକି ଉଦ୍ଧାର ହେବା, ଶୋଇ ଶୋଇକି ଉଦ୍ଧାର ହେବା ନାହିଁ। ତେଣୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଆମ ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି, କିନ୍ତୁ ତାଙ୍କୁ ସେମାନଙ୍କୁ ଅନୁଗ୍ରହ କରିଥିଲେ ଆମେ କରିବନି ତା ନୁହଁ। ଏଇଭଳି ଭାବ ଯିଏ ଶୁଣିବ, ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, କେଉଁଠି ସେଇଟା ରହିଛି ଯେ, ହଁ 9:24 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେ ଭଗବାନ ଯେଉଁ ଲୀଳା କଲେ ଏ ଲୀଳା ଆମ ପାଇଁ କରିଛନ୍ତି। 9:24 ଅଧ୍ୟାୟରେ କଳୌ ଜନିଷ୍ୟମାଣା ନା, କଳିକାଳରେ ଯେଉଁମାନେ ଜୀବନ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବେ ବା ଯେଉଁମାନେ ଜନ୍ମ ନେବେ, କଳୌ ଜନିଷ୍ୟମାଣା ନା ଦୁଃଖ ସୁଖ ତମନୁଦମ, ତାଙ୍କର ଦୁଃଖ, ତାଙ୍କର ଶୋକ, ତାଙ୍କର ଅଜ୍ଞାନତା ସବୁ ସବୁ ଦୂର କରିଦେବ। କିଭଳି ଭାବରେ ନା, ଅନୁଗ୍ରହାୟ ଭକ୍ତାନାମ ସୁପୁଣ୍ୟଂ ବେତନବ୍ୟସ, ଏଠି ମଧ୍ୟ ସେ କଥା କୁହା, ଭଗବାନ ଅନୁଗ୍ରହ କରିବା ପାଇଁ ଭକ୍ତାନାମ ସୁପୁଣ୍ୟଂ ବେତନବ୍ୟସ, ତାଙ୍କର ଏ ଯେଉଁ ଯଶ ସେ ବିସ୍ତାର କରୁଛନ୍ତି, ଯେଉଁ ଲୀଳା ସବୁ କରୁଛନ୍ତି, ସବୁ ଯଶ ଭଗବାନ ଯଶ ବିସ୍ତାର ଚାଲିଛି, ଏବଂ ଏ ବିସ୍ତାର ଆଜି ଆମ ପାଖରେ ଆସି ପହଞ୍ଚିଗଲା। କଳି ଯୁଗରେ ଆମେ ଅଛେ, ଅଧମ ଯୁଗରେ ରହିଛେ, ଅଧମ ବ୍ୟକ୍ତି ଆମେ ସବୁ, କିନ୍ତୁ ଏ ଭଗବାନଙ୍କର ଲୀଳା ସେବନ କଲେ ଆମେ ଭାଗ୍ୟବାନ ହୋଇଯିବା, ଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହୋଇଯିବା। କଳିକାର ଲୋକମାନଙ୍କ ପାଇଁ କୃପା କରିବା ପାଇଁ ଭଗବାନ ଏ ଲୀଳା କଲେ। ନବସ୍କନ୍ଦ ଚବିଶୋଧରେ ଶ୍ରୀକୁଟି ଅଛନ୍ତି। ତେଣୁ ଏହିଭଳି ଭାବରେ ଏ ଯେଉଁ ଦ୍ୱିଜ ଜଣଙ୍କ ଯାଇ ପହଞ୍ଚିଗଲେ, ଦ୍ୱାରକାରେ ପହଞ୍ଚିଗଲେ, ଭଗବାନଙ୍କ ଧାମ ରହିଛି ଦ୍ୱାରକା ଧାମ, ସେଇ ଧାମ ଏଠି ଅବତରିତ ହୁଅନ୍ତି। ଭଗବାନ ଯେଭଳି ଅବତରିତ ହୁଅନ୍ତି, ସେଇଭଳି ଭାବରେ ତାଙ୍କ ଧାମ ମଧ୍ୟ ଅବତରଣ କରନ୍ତି, ସେ ତାଙ୍କ ଧାମ ସହିତ ଆସନ୍ତି। ନିଜ ଧାମ ସହିତ, ନିଜ ଧାମ ନୁହଁ, ନିଜ ଧାମ ସହିତ ଭଗବାନ ଆସନ୍ତି। ତେଣୁ ଦ୍ୱାରକାଂଶ ସମଭ୍ୟତ୍ୟ ଆସି ପହଞ୍ଚିଗଲେ ଦ୍ୱାରକା ନଗରରେ, ଦ୍ୱାରକା ନଗରରେ ପହଞ୍ଚିଗଲେ ପ୍ରତିହାରେଇ ପ୍ରବେଶିତ, ସବୁ ବହୁତ ଗେଟ୍ ସବୁ ରହିଛି ତା ଦେହରେ, ବହୁତ ପ୍ରକାର ଗେଟ୍ ସବୁ ରହିଛି, ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ କରିକି ଆମର ବର୍ଣ୍ଣନା କରାଯାଏ ତୃତୀୟ ସ୍କନ୍ଦ ପନ୍ଦର ଅଧ୍ୟାୟରେ। ଯେତେବେଳେ ଯାଇଥିଲେ ଚାରି କୁମା ବୈକୁଣ୍ଠ ଲୋକକୁ ଯାଇଥିଲେ, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗେଟ୍ ପାସ୍ କରିକି ଚାଲୁଛନ୍ତି। ବହୁତ ସୁନ୍ଦର ସୌନ୍ଦର୍ଯ୍ୟ ସବୁ ରହିଛି ସେଠି ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ସେ ଜଗତ ଯେଉଁ ରହିଛି, ଯେଉଁ ବୈକୁଣ୍ଠ ଲୋକ, ସେହିଭଳି ଭାବରେ ଧାମ ମଧ୍ୟ ସେହିଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗେଟ୍ ସବୁ ପାସ୍ କରିକି ଯାଉଛନ୍ତି ସିଏ। ଏହିଭଳି ଭାବରେ ସପ୍ତମ ଗେଟ୍ ଯେଉଁ ରହିଛି, ସପ୍ତମ ଗେଟ୍ ପାଖରେ ଯେତେବେଳେ ପହଞ୍ଚିଗଲେ ଚାରି କୁମା ସନକ ସନାତନ ସନାତନ ସନତ କୁମାର, ଏ ତାଙ୍କର ବୟସ କୋଟି କୋଟି ବର୍ଷ ବୟସ ତାଙ୍କୁ, କିନ୍ତୁ ସେ ରହିଛନ୍ତି ପାଞ୍ଚ ବର୍ଷର ବାଳକ ଭଳି, ଆଉ ଖଣ୍ଡେ ପେଣ୍ଟ ଖଣ୍ଡେ ମଧ୍ୟ ନାହିଁ, ଉଲଗ୍ନ ହୋଇକି ରହିଛନ୍ତି। ଚାରି ଭାଇ ଆସିଗଲେ, ଚାରି କୁମା ସବୁବେଳେ ସେ ଗୀତ ବୋଲନ୍ତି, ତାଙ୍କର ପ୍ରସିଦ୍ଧ ମନ୍ତ୍ର ହେଉଛି କ'ଣ କିଏ କହିପାରିବେ? ତାଙ୍କର ପ୍ରସିଦ୍ଧ ମନ୍ତ୍ର କ'ଣ? ହରି ଶରଣମ୍ ଶ୍ରୀ ହରି ଶରଣମ୍, ହରି ଶରଣମ୍ ଶ୍ରୀ ହରି ଶରଣମ୍, ହରି ଶରଣମ୍ ଶ୍ରୀ ହରି ଶରଣମ୍, ହରି ଶରଣମ୍ ଶ୍ରୀ ହରି ସବୁବେଳେ ହରିକର ଶରଣ ସେ ଯାଉଛନ୍ତି। ସପ୍ତମ ଗେଟ୍ରେ ଯେତେବେଳେ ପହଞ୍ଚିଗଲେ, ସେତେବେଳେ ଜୟ ଜୟ ଏବଂ ବିଜୟ ତାଙ୍କୁ ବାଧା ଦେଇଦେଲେ, କହିଲେ ତୁମେ କ'ଣ ଏଠିକି ଆସି ପହଞ୍ଚିଗଲ, କେମିତି ଆସିବ? ତେଣୁ ଚାରି କୁମା ତାଙ୍କୁ ଅଭିଶାପ ଦେଲେ, ବହୁତ ବଡ଼ ପ୍ରସଙ୍ଗ ରହିଛି, ଯେଉଁଥିପାଇଁ ତିନିଥର ତାଙ୍କୁ ଜନ୍ମ ନେବାକୁ ପଡ଼ିଲା। ଭଗବାନ ତିନିଥର ଆସି ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହତ୍ୟା କରିଛନ୍ତି। ସତ୍ୟଯୁଗରେ ସେ ଆସିଲେ କେଉଁଭଳି ଭାବରେ ନା ହିରଣ୍ୟାକ୍ଷ ହିରଣ୍ୟକଶିପୁ ଭଗବାନ ଦୁଇଟି କ'ଣ ଅବତାର ଗ୍ରହଣ କରିକି ତାଙ୍କୁ ହତ୍ୟା କରିଛନ୍ତି, ବା ତାଙ୍କୁ ଉଦ୍ଧାର କରିଛନ୍ତି। ବରାହ ରୂପରେ ଆସିକରି, ବରାହ ରୂପରେ ଆସି ହିରଣ୍ୟାକ୍ଷ ଉଦ୍ଧାର କଲେ, ଏବଂ ହିରଣ୍ୟକଶିପୁ ରୂପରେ ଆସିକରି ହିରଣ୍ୟକଶିପୁ ଉଦ୍ଧାର କଲେ, ନୃସିଂହଦେବ ରୂପରେ ଆସିକରି। ତେତା ଯୁଗରେ ଭଗବାନ ରାମଚନ୍ଦ୍ର ରୂପରେ ଆସିକି ରାବଣ ଏବଂ କୁମ୍ଭକର୍ଣ୍ଣକୁ ଉଦ୍ଧାର କଲେ, ସେହି ଲୀଳା। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଲେ ଶିଶୁପାଳ, ଏଇ ଶିଶୁପାଳ ସେଇ ଇଏ ଶିଶୁପାଳ, ଏବଂ ଦନ୍ତବକ୍ର ଦୁଇ ଭାଇ ଇଏ ରହିଛନ୍ତି, ମାଉସୀ ପୁଅ ଭାଇ, ଇଏ ମଧ୍ୟ ପିଉସୀ ପୁଅ ଭାଇ, କୃଷ୍ଣ ମଧ୍ୟ ପିଉସୀ ପୁଅ ଭାଇ, ଏଇଭଳି ଭାବରେ ତାଙ୍କୁ କ'ଣ କରି ଉଦ୍ଧାର କରିଛନ୍ତି। ଯାହା ହଉ, ଏଇଭଳି ଭାବରେ ବୈକୁଣ୍ଠରେ ବର୍ଣ୍ଣନା କରାଯାଇଛି, ଭାଗବତ ତୃତୀୟ ସ୍କନ୍ଦ ପନ୍ଦର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଦ୍ୱାରକା ମଧ୍ୟ ସେହିଭଳି ଭାବରେ ବର୍ଣ୍ଣନା, ଗୋଟିଏ ପରେ ଗେଟ୍ ପାସ୍ ହେଇକି ଯାଇକି ପହଞ୍ଚିଗଲେ, ସେତେବେଳେ ଦ୍ୱାରପାଳ ତାଙ୍କୁ ବାଧା ଦେଲେ ନାହିଁ, ଭଗବାନଙ୍କ ଇଚ୍ଛା ବାଧା ଦେଲେ ନାହିଁ, ତାଙ୍କୁ ନେଇଗଲେ ପ୍ରତିହାରେ ପ୍ରବେଶିତ, ତାଙ୍କୁ ନେଇକି ତାଙ୍କର ରୁମ୍କୁ ପଳାଇଗଲେ। ଭଗବାନ ଯେଉଁ ରହିଛନ୍ତି ତାଙ୍କର ମନ୍ଦିର, ରୁମ୍ ତ କୁହାଯିବ, ତାଙ୍କର ସେଇଟା ମନ୍ଦିର, ଇଏ ହେଉଛି ଭଗବାନଙ୍କର ରୁମ୍ ବା ଭଗବାନ ମନ୍ଦିର, ଏଇଟା ଏଇଟା ରୁମ୍ ଏଇଟା ମନ୍ଦିର। ବିଭିନ୍ନ ସ୍ଥାନରେ ସବୁ ରହିଛି, ଗୁଣର ପ୍ରଭାବ ରହିଛି, ଭାଗବତ ଏକାଦଶ ପଚିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବନସ୍ତୁ କ'ଣ କ'ଣ କହିଲ? ପ୍ରଥମଟା କ'ଣ? ବନସ୍ତୁ ସାତ୍ୱିକ ବାସ, ବନ ବନଟା ହେଉଛି ସାତ୍ୱିକ ଗୁଣ ରହିଛି, ସତ୍ୱଗୁଣ ପ୍ରଭାବ। ଗ୍ରାମ ରଜସ ଉଚ୍ଚତେ, ଗ୍ରାମ ହେଉଛି ରଜଗୁଣ। ଆଉ ଏ ଯେଉଁ ରହିଛି କ'ଣ, ମଦ ଆଦି ସବୁ ରହିଛି ସବୁ ସ୍ଥାନ, ଏ ଯେଉଁ ତମ ଗୁଣ। କିନ୍ତୁ ମନ କେତନ୍ତୁ ନିର୍ଗୁଣ ଭାବେ, ଭଗବାନଙ୍କର ନିକେତନ, ଭଗବାନଙ୍କର ଘର ନିକେତନ ହେଉଛି ନିର୍ଗୁଣ, ଏଇଟା ମନ୍ଦିର ବୋଲି ଆମେ କହୁଛେ। ତେଣୁ ଭଗବାନଙ୍କ ମନ୍ଦିରରେ ପ୍ରବେଶ କରି ନେଇକି ଛାଡ଼ିଦେଲେ ତାଙ୍କୁ ପ୍ରତିହାରୀ ପ୍ରବେଶିତ, ଜୟ ଶ୍ରୀ ସୀତାରାମ ହନୁମାନ ପ୍ରବେଶିତ ଦେଖିଲେ, ଯେତେବେଳେ ପ୍ରବେଶ କରୁଛନ୍ତି ପ୍ରତିହାର ନେଇକି ଛାଡ଼ିଦେଲେ ବା ତାଙ୍କୁ ମହାପ୍ରଭୁ ଭଗବାନ କହିଲେ ଆସୁଛନ୍ତି, ଜଣେ ଆସୁଛନ୍ତି, ହଁ ତାଙ୍କୁ ଆଣ ଛାଡ଼, ସେ ଆସୁଛନ୍ତି, ସେ ଦେଖୁଛନ୍ତି ଦୂରରୁ ପ୍ରବେଶ। ଭଗବାନ ଯେମିତି ଆମେ ଦେଖୁଛେ ସେଠୁ ମଧ୍ୟ ଜଣେ ଦେଖିପାରିବ, ସେ ସେଭଳି ଦେଖୁଛନ୍ତି ଦୂରରେ, କେମିତି ଦେଖୁଛନ୍ତି ନା ଅପଶତ ଆଦ୍ୟମ ପୁରୁଷନ୍, ଆଦ୍ୟମ ପୁରୁଷଙ୍କ କହିଲେ କଚିତ ଦ୍ୱିଜ ଯେଉଁ କୁହାଗଲା ଭଗବାନ ବିଷୟରେ ଜାଣିଛନ୍ତି, ଭଗବାନ ବିଷୟରେ ଜାଣିଛନ୍ତି, ଆଦ୍ୟମ ପୁରୁଷଙ୍କ ବୋଲି କୁହାଗଲା ବ୍ରହ୍ମ ସଂହିତାରେ ଭଗବାନ କହିଲେ, ସେଇଟା ବ୍ରହ୍ମା କହିଲେ କ'ଣ ଆଦ୍ୱୈତ ମଚ୍ୟୁତ ମନାଦି ମନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷଙ୍କ ନବଯୌବନଂ ଚ ବେଦେଷୁ ଦୁର୍ଲଭ ମଧୁର୍ଲଭ ଆତ୍ମଭକ୍ତୌ ଗୋବିନ୍ଦମାଦି ପୁରୁଷଙ୍କ ତମହଂ ଭଜାମି। ଭଗବାନ ବିଷୟରେ ଯେ ଜାଣିଥିବ ସେ କହିବି ହେଉଛି ଆଦି ପୁରୁଷ, ନହେଲେ ସେ କହିବ କ'ଣ, ଭଗବତ ଗୀତାରେ କହିଲେ କ'ଣ କହିବେ, ଜାଣନ୍ତି ମା ମୂଢ଼ ମାନସିକ ଧନମାସିତମ ପରମ ଭାବ ଜାଣନ୍ତ ମହଭୂତ ମହେଶ୍ୱର, ମହଭୂତ ମହେଶ୍ୱରମ, ସେମାନେ ଜାଣିପାରନ୍ତି ନାହିଁ ମୂଢ଼, ସେମାନେ ସେମାନେ କହିବେ ମନୁଷ୍ୟ ଭଳି ସିଏ, କିନ୍ତୁ ଇଏ ଭଗବାନ ଜାଣିଛନ୍ତି। ତେଣୁ ସେ କହିଲେ ଆଦ୍ୟମ ପଶ୍ଚାତ ଆଦ୍ୟମ ପୁରୁଷଙ୍କ ଯେତେବେଳେ ଦେଖିଦେଲେ, ଦେଖିଦେଲେ ଯେତେବେଳେ ପ୍ରଥମଥର ପାଇଁ ଦେଖୁଛନ୍ତି, ତା ପୂର୍ବରୁ ସେ ଦେଖିନଥିଲେ, ପ୍ରଥମଥର ପାଇଁ ଦେଖୁଛନ୍ତି, ସେତେବେଳେ ଆଉ ନ୍ୟୁଜ୍ ପେପର୍ ଟିଭି ଫିଭି ଏସବୁ ନଥିଲା ଯେ ଦେଖୁଦେଲେ, ତେଣୁ ସେହି ସମୟରେ ସେ ଦେଖିଦେଲେ ଭଗବାନ ବସିଛନ୍ତି, ଦେଖିକିରି କହିଲେ ଆଦ୍ୟମ ପୁରୁଷନ୍, ଇଏ ହେଉଛନ୍ତି ଆଦି ପୁରୁଷ, ଭଗବାନ ସ୍ୱୟଂ ଆଦି ପୁରୁଷ, ଇଏ ଆଦି ଆଦି, ତାଙ୍କର କେହି ଆଦି କହିଲେ ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣ, ତାଙ୍କର କିଛି କ'ଣ, ତାଙ୍କର ସେ ଅନାଦି, ତାଙ୍କର ଆଦି ନାହିଁ, ମାନେ କେବେ ସେ ସୃଷ୍ଟି ହେଲେ ସେମିତି କିଛି ନାହିଁ, କିନ୍ତୁ ସେ ହେଉଛନ୍ତି ଆଦି, ତାଙ୍କର ଆଦି ନଥିଲେ ମଧ୍ୟ ସେ ହେଉଛନ୍ତି ଆଦି, ଅନାଦି ଆଦି, ଅନାଦି ଆଦି ଗୋବିନ୍ଦମ, ସେଇ ତାଙ୍କୁ ଦେଖିକିରି ସେ ତାଙ୍କର ଏଇ ଭାବନା ଆସିଲା, ଏଇଠି ଜଣାପଡ଼ୁଛି ଜଣେ ଭକ୍ତ, ଭଗବାନ ଭକ୍ତ ନହେଇଥିଲେ ଏସବୁ ଲୀଳାରେ ଏସବୁ ସାମିଲ ହେଇପାରିନଥାନ୍ତେ, ଅଭକ୍ତ ଏସବୁ ହେଇପାରିବେ ନାହିଁ, ଯାହା ହଉ ଇଏ ଭକ୍ତ ନହେଲେ ଜାଣିପାରିବ ନାହିଁ ଭଗବାନ ବୋଲି, ଆଦି ପୁରୁଷ ବୋଲି ଜଣେ ଜାଣିପାରିବ ନାହିଁ, ଯିଏ ଜାଣିବ ହେଉଛି ଆଦି ପୁରୁଷ ସେ ନିଶ୍ଚିନ୍ତ ଭାବରେ ଜଣେ ଭକ୍ତ, ଆଦି ପୁରୁଷ ହେଉଛି ମୂଳ ଭଗବାନ, ତାଙ୍କ ପୂର୍ବରୁ କେହି ନଥିଲା, ହଁ ଆଦିରି ଦେବାନା ସମସ୍ତଙ୍କର ସେ ହେଉଛନ୍ତି ମୂଳ, ଏବଂ ଯେଉଁ ଯେଉଁ ରହିଛି ଚତୁଶ୍ଳୋକୀ ଭାଗବତମ ତା ଦ୍ୱାରା ପ୍ରଥମ ଶ୍ଳୋକ ହେଉଛି ସେଇଟା, ଅହମ୍ ଏବା ସମବାଗ୍ରେ, ପ୍ରଥମେ ଭଗବାନ ଥିଲେ, ତେଣୁ ଇଏ ହେଉଛନ୍ତି ଆଦି ପୁରୁଷ, ତାଙ୍କ ପୂର୍ବରୁ କେହି ନଥିଲେ, ଆଦି ପୁରୁଷ ତାଙ୍କୁ ଦେଖିଲେ, ଦେଖିକିରି ଦେଖିଥିଲେ ଭଗବାନଙ୍କୁ, କୃଷ୍ଣ ବସିଛନ୍ତି, ସେ ଦେଖିଲେଣି ଜଣେ ମନୁଷ୍ୟ ବସିଛନ୍ତି ବା ବହୁତ ସୁନ୍ଦର ପୁରୁଷ, ଏ ଦେଖିଲେ ଆଦି ପୁରୁଷମ ଅପଶତ ଆଦମ ପୁରୁଷମ, ଆଦି ପୁରୁଷଙ୍କୁ ଦେଖିଲେ ସେ ଜାଣିପାରିଲେ ଭଗବାନ ବୋଲି ଆଦି ପୁରୁଷ, ଭଗବାନଙ୍କ କୃପା ସେ ପ୍ରାପ୍ତ ହୋଇଛନ୍ତି, ନହେଲେ ଜାଣିପାରିବେ ନାହିଁ, ଭଗବାନଙ୍କୁ ଯେଉଁମାନେ କୃପା ପ୍ରାପ୍ତ ହୋଇନାହାନ୍ତି ସେ ଭଗବାନ ଦେଖିଲେ ମଧ୍ୟ ସେ ଜାଣିପାରିବେ ନାହିଁ ଭଗବାନ ବୋଲି, ବହୁତ ଲୋକ କହନ୍ତି ଆମକୁ ଦେଖେଇ ଦେଇପାରିବେ ଭଗବାନଙ୍କୁ, ପ୍ରଶ୍ନ ପଚାରନ୍ତି କେମିତି ଦେଖିବେ ଭଗବାନ ଆସି ଉପସ୍ଥିତ ହେଲେ ମଧ୍ୟ ଆମେ ଦେଖିପାରିବା ନାହିଁ, ସେଭଳି ଭାବେ ଜଣେ ଅନ୍ଧକୁ ଅନ୍ଧ ପାଖରେ ଜଣେ ବସି ଆସିକି ଅଛନ୍ତି ସେ କ'ଣ ଦେଖିପାରିବ, ତେଣୁ ସେହିଭଳି ଭାବରେ ଯେଉଁମାନଙ୍କ ପ୍ରେମା ଜନଚୁଳିତ ଭକ୍ତି ବିଲୋଚନେ ନା ସନ୍ଥ ସଦୈବ ହୃଦୟ ବିଲୋକୟନ୍ତି ଜନସା ସୁନ୍ଦର ଅଚିନ୍ତ ଗୁଣ ସ୍ୱରୂପମ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ପ୍ରେମା ଜନଚୁଳିତ ଭକ୍ତି ସେ ଦେଖୁଛନ୍ତି ଭଗବାନଙ୍କୁ, ସେ ଆଦି ପୁରୁଷ ଏ ଭଗବାନ ଜାଣିଦେଲେ, ଦେଖିକିରି ତାଙ୍କ ପ୍ରଭାବ ଜାଣିପାରିଲେ ଭଗବାନ କୃପା ପ୍ରାପ୍ତ ହୋଇଛନ୍ତି, ନହେଲେ ଜାଣିପାରିବେ ନାହିଁ, ନିଜର ଜ୍ଞାନ ନିଜର ଶକ୍ତି ବା ନିଜର ଅନ୍ୟ କୌଣସି ଉପାୟରେ ଆମେ ଜାଣିପାରିବା ନାହିଁ ଭଗବାନ। ଏଇ ଗୋଟେ ଶ୍ଳୋକଟି ଅଛନ୍ତି ଭାଗବତମରେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କହିଛନ୍ତି, କ'ଣ ସେ ଶ୍ଳୋକ, ଅଥାପି ତେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାନାଦି ତତ୍ତ୍ୱଂ ଭଗବନ୍ ମହିମ୍ନୋ ନ ଜାନ ଏକ ବିଚିରଂ ବିଚିହ୍ନନ୍। ତଥାପି ତେ ଦେବ ହେ ପ୍ରଭୁ, ତେ ଦେବ ପଦାମ୍ବୁଜଦ୍ୱୟ, ଆପଣଙ୍କର ଯେଉଁ ସୁନ୍ଦର ପଦ୍ମ ପାଦ ପଦ୍ମ ରହିଛି, ଏ ଦୁଇଟି ପାଦ ପଦ୍ମର ପ୍ରସାଦ ଲେସାନୁଗୃହୀତ ଏବ ହି, ଲେସ୍ ସାମାନ୍ୟ ଜଣେ ଯଦି ଅନୁଗ୍ରହ ପ୍ରାପ୍ତ ହୋଇଛନ୍ତି ଏ ପାଦପଦ୍ମର, ତାହେଲେ ଜାଣନ୍ତି ତତ୍ତ୍ୱ ଭଗବାନ ମହିମ୍ନ, ଭଗବାନ ମହିମା, ଭଗବାନ ତତ୍ତ୍ୱକୁ ସେମାନେ ଜାଣିବେ। ନ ଚାହନ ଏକ ଚିରାଙ୍ଗି ଚିହ୍ନନ, ଚିରକାଳ ଧରି ଚିନ୍ତା କରି ଚାଲିଲେ ମଧ୍ୟ ଜାଣିପାରିବେ ନାହିଁ ଭଗବାନଙ୍କୁ, ତାଙ୍କ କୃପା ପ୍ରାପ୍ତ ନହେଲେ ଜଣେ ଜାଣିପାରିବ ନାହିଁ ଭଗବାନଙ୍କୁ। ତେଣୁ ଏଇଥିରୁ ଜଣାପଡ଼ୁଛି ସେ ଭଗବାନ କୃପା ପ୍ରାପ୍ତ ହେବେ। ଭଗବାନ କୃପା କେମିତି ପ୍ରାପ୍ତ ହେବେ, ତା'ର ଯୋଗ୍ୟତା ଦରକାର ନା, ଅହେତୁକି ଭଗବାନ କୃପା ଅହେତୁକି ଭାବେ କରିପାରନ୍ତି, କିନ୍ତୁ ତଥାପି ସେ ଚାହିଁବେ ତାଙ୍କର ଯୋଗ୍ୟତା ହେଲା ସେ ତାଙ୍କର ସେବା କଲେ। ଯେଉଁ ରୁକ୍ମିଣୀଙ୍କର ଚିଠି ଆଣିକି ଆସିଲେ, ସବୁ ପ୍ରକାର ବିପଦକୁ ପରୱା ନ କରିକି ଆସିଲେ, ପରୱା ଲେଦି ସେଥିରେ କହନ୍ତି ଏଇଟା ଗୋଟେ ରହିଛି, ହଁ ପରୱା ଲେଦି ପରୱା ନାହିଁ, କିଛି ଅସୁବିଧା ଯାହା ହେଲେ ହେବ ପରୱା ଲେଦି। ତାଙ୍କର ଜୀବନ ରହିଛି, ଜୀବନ ସଙ୍କଟାପନ୍ନ, ରୁକ୍ମିଣୀ ଜାଣିଲେ ତାଙ୍କୁ ହତ୍ୟା କରିଦେବ, କିନ୍ତୁ କିଛି ପରୱା ଲେଦି, କିଛି କହି ବାହାତ ନାହିଁ, ଇନ୍ଦ୍ର ସେଟା କହନ୍ତି କହି ବାହାତ ନାହିଁ, ଯାହା ହେଲେ ହେବ। ଏଇଭଳି ଭାବରେ ଭଗବାନ କୃପା ପ୍ରାପ୍ତ ହେବେ ନାହିଁ, ଭଗବାନ ପାଇଁ ଜଣେ ଏତେ ଜୀବନ ସଙ୍କଟାପନ୍ନ କରୁଛନ୍ତି, ଭଗବାନ ତାଙ୍କ ପାଇଁ କରିବେ ନାହିଁ। ଭାଗବତ ଗୋଟେ ଶ୍ଳୋକଟେ ଅଛନ୍ତି, ଦୁର୍ବାସଙ୍କୁ ଭଗବାନ ଏକଥା କହୁଛନ୍ତି, ସତ୍ପତିଂ ସତ୍ସ୍ତ୍ରିୟଂ ସତ୍ପତିଂ ଯଥା, ଭଗବାନ ତାଙ୍କ ଭକ୍ତମାନଙ୍କ ଅଧୀନ ଏଇଭଳି ଭାବରେ ହେଇଯାଆନ୍ତି, ସତ୍ସ୍ତ୍ରିୟଂ ସତ୍ପତିଂ ଯଥା, ଯେମିତି ସତ୍ସ୍ତ୍ରୀ ସତ୍ପତି ତାଙ୍କ ସ୍ତ୍ରୀ ପତି ଏଭଳି ଭାବରେ ତାଙ୍କର ଅଧୀନ ହୋଇଯାଆନ୍ତି ସେଇଭଳି ଭାବରେ। କ'ଣ ସେ ଶ୍ଳୋକ, ମୟି ନିର୍ବୋଧ ହୃଦୟା ସାଧବ ସମଦର୍ଶିନା ବସେ କରୁଛନ୍ତି ମାଂ ଭକ୍ତା ସତ୍ସ୍ତ୍ରିୟଂ ସତ୍ପତିଂ ଯଥା, ଭଗବାନ ଏଇଟା କହୁଛନ୍ତି ବୈକୁଣ୍ଠ ଲୋକରେ। ଏଇ ଘଟଣାଟି ଏ ନ୍ୟୁଜ୍ଟା ଅଛି, ଆମ ପାଖକୁ ଆସି ପହଞ୍ଚୁଛି ଏ ନ୍ୟୁଜ୍ଟା, ଏ ନ୍ୟୁଜ୍ କେତେ ଜଣ ଜାଣୁଛନ୍ତି, ଇଏ ସବୁବେଳେ ନ୍ୟୁଜ୍, ଆଉ ତଥାଗତ ନ୍ୟୁଜ୍ ହେଉଛି ୱାର୍ଲ୍ଡ ପୁରୁଣା ଜିନିଷ, କିନ୍ତୁ ଇଏ ପୁରୁଣା ହେଲେ ମଧ୍ୟ ନ୍ୟୁଜ୍ ସବୁବେଳେ ନୂଆ ନୂତନ ଲାଗିବ। ଏଠି କହୁଛନ୍ତି ଭଗବାନ ସେ ଦୁର୍ବାସଙ୍କୁ ଏ କଥାଟି କହିଛନ୍ତି, ମୟି ନିର୍ବୋଧ ହୃଦୟା, ଯିଏ ମୋତେ ତାଙ୍କ ହୃଦୟକୁ ଦେଇଦେଇଛନ୍ତି, ବାନ୍ଧି ଦେଇଛି ମୋ ପାଖରେ ନିର୍ବୋଧ ହୃଦୟା ସାଧବ, ସେ ହେଉଛନ୍ତି ସାଧୁ, ସେ ହେଉଛନ୍ତି ସମଦର୍ଶିନ, ସମସ୍ତ ପ୍ରତି ସମାନ। ସିଏ କହିବାର ଉଦ୍ଦେଶ୍ୟ, ତମେ ଯାହାକୁ ଅପରାଧ କରିଛ ସେ ତଥାପି ତମକୁ ଶତ୍ରୁ ବୋଲି ଦେଖୁନାହାନ୍ତି, ସମଦର୍ଶିନ ସିଏ, ତମେ ତାଙ୍କୁ ଶରଣରେ ଗଲେ ସେ ତମକୁ କ୍ଷମା ଦେବେ, କିଛି ଅସୁବିଧା ନାହିଁ। ସମଦର୍ଶିନ ସାଧବ, ଏଇ ସାଧୁର ଗୁଣ ହେଉଛି ଏଇଟା, ସାଧବ ସମଦର୍ଶିନ ବସି କରୁଛନ୍ତି ମାଁ ଭକ୍ତ୍ୟା, ସେମାନେ ମୋତେ ବସି କରିଦିଅନ୍ତି, ତାଙ୍କର ଅଧୀନ କରିଦିଅନ୍ତି, ବସି କରୁଛନ୍ତି ମାଁ ଭକ୍ତ୍ୟା, ଭକ୍ତି ମାଧ୍ୟମରେ। କିଭଳି ଭାବରେ ଭଗବାନ ଉଦାହରଣ ଦେଉଛନ୍ତି, ସତ୍ସ୍ତ୍ରିୟ ସତ୍ପତି ଯଥା, ଏଣୁ ସତୀ ସ୍ତ୍ରୀ ଯେଭଳି ଭାବରେ ତାଙ୍କ ପତିଙ୍କୁ ନିଜ ବସରେ କରିଥାନ୍ତି ସେଇଭଳି ଭାବରେ, ଅସତ୍ସ୍ତ୍ରୀ ମଧ୍ୟ ତାଙ୍କର ଅସତ୍ପତି ମାନଙ୍କୁ ବସରେ କରିଦେଉଛନ୍ତି, ଆଉ ସତ୍ସ୍ତ୍ରୀ କଥା କ'ଣ କହିବା। ଆଜିର ଯୁଗରେ ଆମେ ଦେଖିବା କେତେ ଜଣ, ଆମେ ସେଠାକୁ ଆଲୋଚନା କରିବା ନାହିଁ, ଯାହା ବି ହେଉ ଏଇଭଳି ଭାବରେ ଭଗବାନ ତାଙ୍କ ବସ ହେଇଗଲେ, ରୁକ୍ମିଣୀଙ୍କର ସେବା କଲେ, ସିଏ ରୁକ୍ମିଣୀଙ୍କର ଚିଠି ଆଣିକି ଦେଲେ, ଭଗବାନ ତାଙ୍କ ଉପରେ ପ୍ରସନ୍ନ ହେବେ ନାହିଁ। ଯସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦୋ, ଯସ୍ୟ ପ୍ରସାଦାତ୍ ନଗତି କୃତୋପି ଧାୟନ୍ତୁ ବନ୍ତସ୍ୟ ସନ୍ଧ୍ୟା, ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦଂ। ଗୁରୁଦେବ ପ୍ରସନ୍ନ ହେଲେ ଭଗବାନ ପ୍ରସନ୍ନ ହେବେ, ଆଉ ଗୁରୁଦେବଙ୍କର ଆମେ ସେବା କରୁଛେ, ଗୁରୁଦେବ କହିଛନ୍ତି ତୁମେ 8-9 ଭାଗବତ ଶୁଣିବା, ଆମେ ଶୁଣିବା, ଭଗବାନ ଆମକୁ ପ୍ରସନ୍ନ ହେବେ ନାହିଁ? ଆମେ ଆମ ମନ ଇଚ୍ଛା କାର୍ଯ୍ୟ କରିବା, ଭଗବାନ ଆମ ଗୁରୁଦେବ ଆମକୁ ପ୍ରସନ୍ନ ହେବେ, ଭଗବାନ ପ୍ରସନ୍ନ ହେବେ? ଭାଗବତ କଥା, ଭାଗବତ କଥାରେ ସବୁ କଥା ଆସି ଭାବ ପହଞ୍ଚିଯିବ ସେଥିରେ। ତେଣୁ ଭଗବାନ ପ୍ରସନ୍ନ ହେଇଗଲେ ତାଙ୍କ ଉପରେ, ତେଣୁ କୃପା କଲେ, ତେଣୁ ସେ ଜାଣିପାରିଲି ହେଉଛି ଆଦ୍ୟମ ପୁରୁଷଂ ଅପଶ୍ୟତ ଆଦ୍ୟମ ପୁରୁଷଂ। ଏ ଶ୍ଳୋକର ଅର୍ଥ ଭିତରୁ ପ୍ରବେଶ କଲେ ଏଇଭଳି ଭାବରେ ଆମେ ପ୍ରବେଶ କରି ଜାଣିବା ସବୁ ଜିନିଷ, ତାହା ଅର୍ଥ ନୁହେଁ ଯେ ମୁଁ ସବୁ ଜାଣିଗଲି, ଆମର ଯେତିକି ଶକ୍ତି ରହିଛି, ଯେତିକି କୃପା ଭଗବାନଙ୍କର ଗୁରୁଦେବ ମାଧ୍ୟମରେ ଯେତିକି କୃପା ଆମ ପାଖରେ ଆସିଛି, ଆମେ ସେତିକି ବର୍ଣ୍ଣନା କଲେ। କାହିଁକି ନା ମୁଁ ଏ ଶ୍ଳୋକଟି ଚିନ୍ତା କରୁଥିଲି, ଆଜି ସକାଳେ ଯେତେବେଳେ ପଢ଼ୁଥିଲି ଭାବୁଛି କ'ଣ କହିବି, ଏ ଶ୍ଳୋକରେ କ'ଣ ଅଛି କ'ଣ କହିବି, ଚିନ୍ତା କରୁଥିଲି। ଭଗବାନ ସବୁ ଦେଉଛନ୍ତି, ଆ ଭିତରେ ବହୁତ ଜିନିଷ ଅଛି, ଆ ଭିତରେ ଭିତରେ ପ୍ରବେଶ କଲେ ବହୁତ ଜିନିଷ ବାହାରିବ। ପ୍ରତି ଶ୍ଳୋକେ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ। ତେଣୁ ଦେଖିଲେ ଯେତେବେଳେ ପ୍ରବେଶ କରିଗଲେ ଭଗବାନ ଦେଖୁଛନ୍ତି, ଆପଶ୍ୟତ ଆଦ୍ୟମ ପୁରୁଷମ ଦେଖୁଛନ୍ତି, ଭଗବାନ ଦେଖୁଛନ୍ତି ସେ ଆଦ୍ୟମ ପୁରୁଷମ କିଭଳି ଭାବରେ ଦେଖୁଛନ୍ତି, ଆସନମ କାଞ୍ଚନା ଆସନେ ବସିଛନ୍ତି ଭଗବାନ, ବସିଛନ୍ତି ଭଗବାନ, ବ୍ୟବସ୍ଥା କରିଦେଲେ ଭଗବାନ ସବୁ ପ୍ରକାର ଆସିନ ଭଗବାନ ବସିଛନ୍ତି କିଭଳି ଭାବରେ ନା କାଞ୍ଚନ ଆସନେ, କାଞ୍ଚନ କାଞ୍ଚନ କରି ସୁବର୍ଣ୍ଣ, ସୁବର୍ଣ୍ଣର ଆସନରେ ଭଗବାନ ବସିଛନ୍ତି। ଭଗବାନ ପାଖରେ କ'ଣ ଅଭାବ ରହିଛି ଐଶ୍ୱର୍ଯ୍ୟ, କାଞ୍ଚନ ହୀରା ଆସ ଆସନରେ ବସିପାରିଥାନ୍ତେ, ହୀରା ଆସନରେ ବସିପାରିଥାନ୍ତେ, ହୀରା କାଞ୍ଚନ ଆସନ କାହିଁ କହିଲେ, ଜଣେ ଆଚାର୍ଯ୍ୟ କହିଛନ୍ତି ଟିକାରେ ଏଇଟା କୁହାଯାଇଛି, କିଏ କହିଛନ୍ତି ଏଇଟା ମୁଁ ପଢ଼ୁଥିଲି, 27 ନମ୍ବର ଶ୍ଳୋକରେ ଏଇଟା କୁହାଯାଇଛି, କିଏ ଶ୍ରୀଧର ସ୍ୱାମୀ କହୁଛନ୍ତି, ପ୍ରତିହାରିକରି ଦ୍ୱାର ପାଳି, ଏଇଭଳି ଭାବରେ ଗୋଟେ ପରେ ଗୋଟେ ପରେ ଗେଟ୍ ପାର ହେଲା ପରେ ଯେତେବେଳେ ଅନ୍ତିମ ଗେଟ୍ରେ ପହଞ୍ଚିଲେ ସେତେବେଳେ ଦ୍ୱାରପାଳ ତାଙ୍କୁ ନେଇକରି ଭଗବାନ ପାଖରେ ନେଇଗଲେ, ଭଗବାନଙ୍କୁ ପାଖକୁ, ବ୍ରହ୍ମାଙ୍କୁ ମଧ୍ୟ ଆଲୋକ କରାଗଲା ନାହିଁ, ଦ୍ୱାରକାର ଲୀଳା ରହିଛି ଆସିବ ପରେ ଆସିବ, ଏଇଟା ଏଇଟା ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଏଇଟା ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା ଆସିଥିଲେ ଭଗବାନ ଦର୍ଶନ କରିବା ପାଇଁ, ସେ କହିଲେ ବ୍ରହ୍ମାଙ୍କର କିଛି ଗର୍ବ ହୋଇଯାଇଥିଲା, ତେଣୁ ଭଗବାନ କହିଲେ ତାକୁ ପଚାର କେଉଁ ବ୍ରହ୍ମା, ଏ ଭୌତିକ ଜଗତରେ ଗୋଟିଏ ବ୍ରହ୍ମା, କିନ୍ତୁ କହିଲେ କେଉଁ ବ୍ରହ୍ମା, ବ୍ରହ୍ମାଙ୍କ ଯଦି ଶୁଣିଲେ ତାଙ୍କର କ୍ରୋଧ ଆସିଗଲା, ତା'ର ତ ଗର୍ବ ଥିଲା ଏବେ ପୁଣି କ୍ରୋଧ ଆସିଗଲା, କହିଲେ କ'ଣ କହିବେ ଭଗବାନ କହୁଛନ୍ତି କ'ଣ କହିବେ, କହିଲେ ଯାହା କହ ଚାରିକୁମାରଙ୍କ ପିତା ଆସିଛନ୍ତି, ସନକାଦିଙ୍କର ପିତା ଆସିଛନ୍ତି, କିନ୍ତୁ ବ୍ରହ୍ମାଙ୍କର ଭାରି ରହିଛି ପ୍ରଶ୍ନ, କାହିଁକି ଭଗବାନ ପଚାରିଲେ, ଦ୍ୱାରକାଧୀଶ କାହିଁକି ପଚାରିଲେ କଥା, ତେଣୁ ଯେତେବେଳେ ଆସି ପହଞ୍ଚିଗଲେ ଆଉ ସେ ପଚାରିବା ପୂର୍ବରୁ ଭଗବାନ କ'ଣ କଲେ, ଅନ୍ୟ ସବୁ ଯେଉଁ ବ୍ରହ୍ମାଣ୍ଡ ରହିଛି ସେ ଅନ୍ୟ ବ୍ରହ୍ମାଣ୍ଡରୁ ସବୁ ବ୍ରହ୍ମାଙ୍କୁ ସବୁ ସ୍ମରଣ କରିଦେଲେ, ସବୁ ବ୍ରହ୍ମା ଗୋଟି ଗୋଟି କରିକି ଆସୁଛନ୍ତି, ଇଏ ବସୁଛନ୍ତି ସେଠି, ଜଣେ ଜଣେ ଆସୁଛନ୍ତି, 10 ଜଣ, କିଏ 10 ମୁଖ, କିଏ 100 ମୁଖ, କିଏ 1000 ମୁଖ, କିଏ 10,000 ମୁଖ, ଏଇଭଳି ଭାବରେ ଚାଲିଛି। ସେମାନେ ସବୁ ଭଗବାନ ପ୍ରଣାମ କରିକି ସବୁ କଥାବାର୍ତ୍ତା ହେଇକି ସବୁ ଯାଉଛନ୍ତି, ଇଏ ବ୍ରହ୍ମା ଦେଖିପାରୁନାହାନ୍ତି, ସିଏ ବ୍ରହ୍ମା ମଧ୍ୟ ଆକୁ ଦେଖିପାରୁନାହାନ୍ତି, ଜଣେ ଜଣେ କରି ଯାଉଛନ୍ତି, ଏଇ ବର୍ଣ୍ଣା ଚୈତନ୍ୟ ଚରିତ୍ର ମଧ୍ୟ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଚାହାନ୍ତି ମୋତେ ଦର୍ଶନ କରୁ, ତେଣୁ ମିଳିଗଲା ସୁଯୋଗ ମିଳିଗଲା, ସେ ଦର୍ଶନ କିଭଳି ଭାବେ ନା କାଞ୍ଚନ ଆସନେ, ସୁବର୍ଣ୍ଣ ଆସନରେ ବସିଛନ୍ତି ଭଗବାନ, ସୁବର୍ଣ୍ଣ ଆସନରେ ସନାତନ ଗୋସ୍ୱାମୀ କହୁଛନ୍ତି ଏଇଟା ଯେଉଁ କୁହାଗଲା ସମବ୍ୟତ୍ୟ, ସମବ୍ୟତ୍ୟ ଶବ୍ଦର ଅର୍ଥ ହେଉଛି ସମ୍ୟକ୍ ନିର୍ବିଘ୍ନତୟ ଅଭିତ ସର୍ବତଃ ସର୍ବତୋ ଏତ ପ୍ରାପ୍ତ୍ୟ। ସମଭେତ୍ୟ ଶବ୍ଦର ଅର୍ଥ ହେଉଛି କ'ଣ ନା ସମ୍ୟକ୍, ସମ୍ୟକ୍ ମାନେ ଠିକ୍ ଭାବରେ, ନିର୍ବିଘ୍ନତୋ ନିର୍ବିଘ୍ନତୟା, କୌଣସି ବିଘ୍ନ ଆସିଲା ନାହିଁ, ବହୁତ ପ୍ରକାର ବିଘ୍ନ ଅଛି, ଏମିତିକି ଜୀବନ ମଧ୍ୟ ଚାଲିଯାଇଥାନ୍ତା, ପ୍ରାଣ ମଧ୍ୟ ହାନି ହୋଇଯିବାର ବିଘ୍ନ ଥିଲା, ସମ୍ଭାବନା ଥିଲା, କିନ୍ତୁ ନିର୍ବିଘ୍ନରେ ସମ୍ୟଭେତ୍ୟ, ଏଇ ଗୋଟିଏ ଶବ୍ଦରେ କେତେ ଅର୍ଥ ରହିଛି ଦେଖନ୍ତୁ, ସମ୍ୟକ୍ ଆଭ୍ୟତ୍ୟ, ଆଭ୍ୟତ୍ୟ କହିଲେ ଅଭିତ, ଅଭିତ କହିଲେ ଚାରିପଟୁ, ଚାରିପଟେ ବିଭିନ୍ନ ପ୍ରକାର ଇଏ ଥିଲା, ବାଟରେ ମଧ୍ୟ ଡାକୁ ତାଙ୍କୁ ଇଏ କରିପାରିଥାନ୍ତେ, ଆକ୍ରମଣ କରିପାରିଥାନ୍ତେ, କେତେ କ'ଣ ସବୁ ରହିଛି, କିନ୍ତୁ ସମ୍ୟଭେତ୍ୟ ନିର୍ବିଘ୍ନତୟା ଅଭିତ, ଭଗବାନଙ୍କର ରହିଛି ଆଉ ଭଗବାନ ସବୁ ବିପଦରୁ ମୁକ୍ତ କରିଦେବେ, ସର୍ବତ ଏତ୍ୟ କହିଲେ ପ୍ରାପ୍ତ, ସମଭେତ୍ୟ ଏ ଶବ୍ଦର ଅର୍ଥ ହେଉଛି ଏଭଳି ଭାବରେ ବ୍ୟୁତ୍ପତ୍ତି, ଏତ୍ୟ କହିଲେ ପ୍ରାପ୍ତ, ଆସି ପହଞ୍ଚିଗଲେ କାଞ୍ଚନାସନ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ଇତି ଶ୍ୟାମ ସୁନ୍ଦରସ୍ୟ ଅଧିକ ଶୋଭା ସୂଚିତ, ଶ୍ୟାମ ବର୍ଣ୍ଣ ଭଗବାନଙ୍କର ଶ୍ୟାମ ସୁନ୍ଦର, ତାଙ୍କର ସେ ଯେଉଁ ବସିଛନ୍ତି ଯେଉଁ ସୁବର୍ଣ୍ଣ ପିତ ବର୍ଣ୍ଣ, ଶ୍ୟାମ ବର୍ଣ୍ଣକୁ ପିତ ବର୍ଣ୍ଣ ମ୍ୟାଚିଂ ହେଇଗଲା, ବହୁତ ସୁନ୍ଦର ଦେଖାଗଲେ, ବହୁତ କ'ଣ କୁହାଗଲା ଅଧିକ ଶୋଭା ସୂଚିତ, କାଞ୍ଚନାସନେ ଭଗବାନ ସେଇଥିପାଇଁ କାଞ୍ଚନାସନରେ ବସିଥିଲେ। ଯାହା ହଉ ଏଇଭଳି ଭାବରେ ଆମର ସମୟ ମଧ୍ୟ ଶେଷ ହେଇଗଲେ, କଥା ମଧ୍ୟ ଶେଷ ହେଇଗଲା ଆମର, ତେଣୁ ଆମ କଥା କିଟି ବିଶ୍ରାମ ଦେବା। जय श्रीमद् भागवतम की जय श्री गोपाल महाराज की जय श्री गुरुदेव की सम्यक् गौर भक्तों की जय गौर प्रमानंदी जय श्री गोपाल।